বিশ্বজিত যজ্ঞ অনুষ্ঠান কথা শ্রবণ করুলে যে কিপর ভাবে বলি মহারাজ ভৃগুবংশজ ব্রাহ্মণ মানঙ্কর অধ্যক্ষতায় এই বিশ্বজিৎ যজ্ঞ অনুষ্ঠান কলে, কারণ সে সময় যজ্ঞর ফল সঙ্গে সঙ্গে লাভ হচ্ছিল। যদিও বর্তমান মধ্যে যজ্ঞ অনুষ্ঠান বিধিবিধান এবং মন্ত্রমান বেদ মানে রয়েছে, কিন্তু সে সব যজ্ঞ অনুষ্ঠান করা উপযুক্ত ব্রাহ্মণের অভাব রয়েছে, যাফলে সেই মন্ত্র যদি উপযুক্ত ভাবে উচ্চারিত ন হুয়ে তাহলে তার পরিণাম বিপরীত হয়ে, তেমন কলিযুগ এই যজ্ঞ অনুষ্ঠান মনা করা যাই যে কলিযুগের যজ্ঞ অনুষ্ঠান কোণী ফল প্রাপ্ত হয়ে পাব না, তেমন কলিযুগ যজ্ঞ হল যজ্ঞ হি সংকীর্তন প্রায় জগন্তি হি সুমেধসা, তেমন কলিযুগের যে মানে সুমেধসা অর্থাৎ উত্তম বুদ্ধি সম্পন্ন ব্যক্তি সেমানে ভগবান নাম সংকীর্তন যজ্ঞ মাধ্যমে ভগবান শ্রীকৃষ্ণ পূজা করবে। এই নাম সংকীর্তন যা কি কলিযুগ সন্তরণ উপনিষদরে বর্ণনা করা যাই, হরে কৃষ্ণ হরে কৃষ্ণ 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 হরে হরে, হরে রাম হরে রাম 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 হরে হরে, তেমন কলিযুগ লোক মানে এই হরে কৃষ্ণ মহামন্ত্র সংকীর্তন করি সেমানে সমস্ত যজ্ঞ তপস্যা ধ্যান এবং অর্চনার ফলক প্রাপ্ত হলে, সেই স্বয়ং ভগবান শ্রীকৃষ্ণ শ্রী চৈতন্য মহাপ্রভু রূপে অবতরিত হয়ে কলিযুগে কলিযুগের যুগধর্ম হরিনাম সংকীর্তন প্রবর্তন করেছিলে, এবং সে এই আশীর্বাদ প্রদান করেছিলে যে মানে কলিযুগের এই হরে কৃষ্ণ মহামন্ত্র কীর্তন মাধ্যমে ভগবান উপাসনা করবে সেমানে সমস্ত কৃষ্ণ প্রেম কু প্রাপ্ত হবে, তেমন কলিযুগের লোক মানে এক বরদান সদৃশ। বিশেষ ভাবে এই কলিযুগের শ্রী চৈতন্য মহাপ্রভু আবির্ভূত হয়েছিল এবং এর পূর্ববর্তী দ্বাপর যুগের ভগবান শ্রীকৃষ্ণ আবির্ভূত হয়েছিল, কারণ ভগবান শ্রীকৃষ্ণ প্রতি দ্বাপরে অবতরিত হতে না বা প্রতি কলিযুগের শ্রী চৈতন্য মহাপ্রভু মধ্যে অবতরিত হতে না। ব্রহ্মাঙ্কর গোটিয়ে দিনের সপ্তম মন্বন্তর অঠাইশ দিব্য যুগের ভগবান কৃষ্ণ সেই দ্বাপরে অবতরিত হয়ে, এবং যে দ্বাপরে ভগবান কৃষ্ণ অবতরিত হয়ে ঠিক তার পরবর্তী কলিযুগের শ্রী চৈতন্য মহাপ্রভু নাম সংকীর্তন মাধ্যমে কৃষ্ণ প্রেম প্রদান করা অবতরিত হয়ে, তেমন বর্তমান যে কলিযুগ তা ধন্য কলি বলে কুহযাই, কারণ এ কলিযুগের লোক মানে এই নাম সংকীর্তন মাধ্যমে কৃষ্ণ প্রেম কু প্রাপ্ত হবে, তেমন কলিযুগের যুগধর্ম হচ্ছে নাম সংকীর্তন যজ্ঞ। তবে আমি দেখিবা যে বর্তমান যে বলি মহারাজঙ্কর বিশ্বজিৎ যজ্ঞ অনুষ্ঠান কথা কুহযাচ্ছি, সে যুগরে এই যজ্ঞ অনুষ্ঠান সুফল সঙ্গে সঙ্গে কর্তা প্রাপ্ত হচ্ছে, তেমন যেত ভৃগুবংশ ব্রাহ্মণ মানের অধ্যক্ষতায় শুক্রাচার্য অধ্যক্ষতায় বলি মহারাজ এই বিশ্বজিৎ যজ্ঞ অনুষ্ঠান আরম্ভ কলে, এবং যজ্ঞর আহুতি যেত প্রদান করা ঘৃত আহুতি সেত সঙ্গে সঙ্গে যজ্ঞ অগ্নি এক দেদীপ্যমান স্বর্ণময় রথ বাহার যজ্ঞ অগ্নি, সে রথটি দিব্য রথ স্বর্ণময় রথ এবং রেশম বস্ত্র দ্বারা পরিবেষ্টিত হয়েছে সজ্জিত হয়েছে সে রথ, তেমন এইপরি ভাবে সেই রথ সহিত রথর ধ্বজরে সিংহ চিহ্ন নির্মিত হয়েছিল বা সিংহ চিহ্ন নির্মিত তার ধ্বজ ছিল সেই রথর, এবং সে ସେ ରସରେ ଯେଉଁ ଅଶ୍ୱମାନେ ଜ୍ୟୋତିତ ହେଇଥିଲେ ସେ ଅଶ୍ୱମାନଙ୍କର ବର୍ଣ୍ଣ ଇନ୍ଦ୍ରଙ୍କର ଅଶ୍ୱମାନଙ୍କର ବର୍ଣ୍ଣ ସହିତ ସମାନ ଥିଲା, ଅର୍ଥାତ୍ ସେ ରଥର ଅଶ୍ୱମାନଙ୍କର ବର୍ଣ୍ଣ ପୀତ ବର୍ଣ୍ଣ ଥିଲା। ତେଣୁ ଏହିପରି ଭାବରେ ସେ ରଥ ଯେତେବେଳେ ଯଜ୍ଞ ଅଗ୍ନିରୁ ବାହାରିଲା ସେତେବେଳେ ବ୍ରାହ୍ମଣ ମାନେ ସେ ରଥକୁ ବଳି ମହାରାଜଙ୍କୁ ପ୍ରଦାନ କଲେ। ତେଣୁ ବଳି ମହାରାଜ ଏହିପରି ଭାବରେ ଯଜ୍ଞର ଅଗ୍ନିରୁ ସେ ରଥକୁ ସ୍ୱର୍ଣ୍ଣମୟ ରଥକୁ ପ୍ରାପ୍ତ ହେଲେ, ଦିବ୍ୟ ରଥକୁ ପ୍ରାପ୍ତ ହେଲେ, ଏବଂ ତା ସହିତ ଯଜ୍ଞ ଅଗ୍ନିରୁ ଆହୁରି ଅନେକ ଜିନିଷ ସେଠାରୁ ବାହାରିଥିଲା। ତା ମଧ୍ୟରେ ଏକ ଦିବ୍ୟ ଧନୁ ଯାହାକି ସ୍ୱର୍ଣ୍ଣ ଖଚିତ ଥିଲା, ଏବଂ ତା ସହିତ ଦୁଇଟି ଅକ୍ଷୟ ତୁଣୀର ସେ ଯଜ୍ଞ ଅଗ୍ନିରୁ ବାହାରିଥିଲା। ଅର୍ଥାତ୍ ସେ ତୁଣୀରରୁ କେବେ ତୀର ଶେଷ ହେବ ନାହିଁ, ଅକ୍ଷୟ ତୁଣୀର ତାକୁ କୁହାଯାଏ। ଯେତେ ତୀର ଧନରେ ସଂଯୋଗ କରି ତାର ଉପଯୋଗ କଲେ ମଧ୍ୟ ସେ ଅକ୍ଷୟ ତୁଣୀର ସେପରି ଅକ୍ଷୟ ରହିଥିବ। ତେଣୁ ଏହିପରି ଦୁଇଟି ଅକ୍ଷୟ ତୁଣୀର ଯଜ୍ଞ ଅଗ୍ନିରୁ ବାହାରିଥିଲା, ଏବଂ ତା ସହିତ ଖଡ଼ଗ ଏବଂ ଅନ୍ୟ ସବୁ ଯୁଦ୍ଧ ସରଞ୍ଜାମ ବଳି ମହାରାଜ ପ୍ରାପ୍ତ ହେଲେ ସେ ଯଜ୍ଞ ଅଗ୍ନିରୁ। ତେଣୁ ବଳି ମହାରାଜ ଏହିପରି ଭାବରେ ଏହି ବିଶ୍ୱଜିତ ଯଜ୍ଞର ଅଗ୍ନିରୁ ଯୁଦ୍ଧ ସରଞ୍ଜାମ ମାନ ପ୍ରାପ୍ତ ହୋଇ ସେହି ରଥ ଉପରେ ଆରୋହଣ କଲେ। ତେଣୁ ସେ ସମୟରେ ବଳି ମହାରାଜଙ୍କର ପିତାମହ ସ୍ୱୟଂ ପ୍ରହ୍ଲାଦ ମହାରାଜ, ଯିଏକି ଭଗବାନଙ୍କର ପରମ ଭକ୍ତ ଥିଲେ, ଆମେ ପ୍ରହ୍ଲାଦ ମହାରାଜଙ୍କର କଥା ଜାଣିଛେ ଯେ ସେ କିପରି ବାଲ୍ୟକାଳରୁ ଯେତେବେଳେ ତାଙ୍କର ବୟସ ମାତ୍ର 5 ବର୍ଷ ସେତେବେଳେ ସେ ଭଗବାନଙ୍କର ପରମ ଶୁଦ୍ଧ ଭକ୍ତ ହୋଇଥିଲେ। ଏପରି ଭକ୍ତି ଆଚରଣ କରିବା ଦ୍ୱାରା ତାଙ୍କର ପିତା ହିରଣ୍ୟକଶିପୁ, ଯିଏକି ଏକ ଅସୁର ଥିଲେ, ସେ ପ୍ରହ୍ଲାଦ ମହାରାଜଙ୍କୁ ଏହି ବିଷ୍ଣୁ ଭକ୍ତିରୁ ନିବାରଣ କରିବା ପାଇଁ ଅନେକ ପ୍ରୟାସ କରିଥିଲେ। ପ୍ରହ୍ଲାଦ ମହାରାଜଙ୍କର ଶିକ୍ଷକମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ଯେ ତାଙ୍କର ପୁତ୍ରକୁ ଏହି ବିଷ୍ଣୁ ଭକ୍ତି ମାର୍ଗରୁ ଦୂରେଇ ନେଇ ତାଙ୍କୁ ସବୁ ଭୌତିକ ଇନ୍ଦ୍ରିୟ ଭୋଗର ବିଷୟ ଶିକ୍ଷା ପ୍ରଦାନ କରିବା ପାଇଁ, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ପ୍ରହ୍ଲାଦ ମହାରାଜ ତାଙ୍କର ଭକ୍ତି ମାର୍ଗରୁ ବିଚଳିତ ହୋଇନଥିଲେ, ଏବଂ ତାଙ୍କର ତାହା ହିଁ ସେ ଭକ୍ତି ମାର୍ଗ ଯୋଗୁଁ ହିରଣ୍ୟକଶିପୁ ଶେଷରେ ପ୍ରହ୍ଲାଦ ମହାରାଜଙ୍କୁ ବଧ କରିବା ପାଇଁ ନିଶ୍ଚିତ କରିଥିଲା। ତେଣୁ ସେ ତାର ଅନୁଚର ମାନଙ୍କୁ ନିୟୋଜିତ କରିଥିଲା ପ୍ରହ୍ଲାଦ ମହାରାଜଙ୍କୁ ବଧ କରିବା ପାଇଁ, ଏବଂ ସେମାନେ ବିଭିନ୍ନ ଉପାୟ ଅବଲମ୍ବନ କଲେ ମଧ୍ୟ ସେମାନେ ପ୍ରହ୍ଲାଦ ମହାରାଜଙ୍କୁ ବଧ କରିପାରିନଥିଲେ, କାରଣ ସ୍ୱୟଂ ଭଗବାନ ପ୍ରହ୍ଲାଦ ମହାରାଜଙ୍କୁ ସୁରକ୍ଷା ପ୍ରଦାନ କରୁଥିଲେ। ଏବଂ ଶେଷରେ ନିଜେ ଯେତେବେଳେ ହିରଣ୍ୟକଶିପୁ ପ୍ରହ୍ଲାଦ ମହାରାଜଙ୍କୁ ବଧ କରିବା ପାଇଁ ଉଦ୍ୟତ ହେଲା, ସେହି ସମୟରେ ସ୍ୱୟଂ ଭଗବାନ ନୃସିଂହଦେବ ରୂପରେ ଆବିର୍ଭୂତ ହୋଇ ହିରଣ୍ୟକଶିପୁର ବକ୍ଷ ବିଦାରଣ କଲେ। ଏହିପରି ଭାବରେ ସ୍ୱୟଂ ଭଗବାନ ପ୍ରହ୍ଲାଦ ମହାରାଜଙ୍କୁ ରକ୍ଷା କରିଥିଲେ। ତେଣୁ ସେହି ପ୍ରହ୍ଲାଦ ମହାରାଜଙ୍କର ପୁତ୍ର ହେଲେ ବିରୋଚନ, ଏବଂ ବିରୋଚନଙ୍କର ପୁତ୍ର ହେଲେ ବଳି ମହାରାଜ। ତେଣୁ ବଳି ମହାରାଜ ଯେଉଁ ପରିବାରରେ ଜନ୍ମଗ୍ରହଣ କରିଛନ୍ତି, ଯଦିଓ ଏହା ଅସୁର ବଂଶ, କିନ୍ତୁ ଅସୁର ବଂଶରେ ପ୍ରହ୍ଲାଦ ମହାରାଜଙ୍କ ପରି ଭକ୍ତ ଆବିର୍ଭୂତ ହୋଇଛନ୍ତି। ତେଣୁ ସେହି ବଂଶରେ ଜନ୍ମଗ୍ରହଣ କରି ବଳି ମହାରାଜ ମଧ୍ୟ ଭଗବାନ ବିଷ୍ଣୁଙ୍କର ଭକ୍ତ ହୋଇପାରିଛନ୍ତି। ତେଣୁ ବଳି ମହାରାଜ ପ୍ରହ୍ଲାଦ ମହାରାଜଙ୍କ ଠାରୁ ଏକ ପୁଷ୍ପ ମାଳା ପ୍ରାପ୍ତ ହେଲା। ଯେତେବେଳେ ସେ ସ୍ୱର୍ଗ ବିଜୟ ଅଭିଯାନରେ ବାହାରିଛନ୍ତି, ସେ ସମୟରେ ସ୍ୱୟଂ ପ୍ରହ୍ଲାଦ ମହାରାଜ ବଳି ମହାରାଜଙ୍କୁ ଏକ ଅମ୍ଳାନ ପୁଷ୍ପମାଳା ପ୍ରଦାନ କଲେ, ଯେଉଁ ପୁଷ୍ପମାଳା କେବେ ମଳିନ ହେବ ନାହିଁ, ସବୁ ସମୟରେ ସତେଜ ରହିଥିବ। ଏବଂ ବଳି ମହାରାଜଙ୍କର ଗୁରୁ ଶୁକ୍ରାଚାର୍ଯ୍ୟ ତାଙ୍କୁ ଏକ ଦିବ୍ୟ ଶଙ୍ଖ ପ୍ରଦାନ କଲେ। ଏହିପରି ଭାବରେ ବଳି ମହାରାଜ ସମସ୍ତ ପ୍ରକାର ଯୁଦ୍ଧ ସରଞ୍ଜାମରେ ସଜ୍ଜିତ ହୋଇ ସ୍ୱର୍ଗ ଅଭିଯାନରେ ବାହାରିଲେ। ତେଣୁ ଯେତେବେଳେ ବଳି ମହାରାଜ ସେଇ ସ୍ୱର୍ଣ୍ଣମୟ ରେଶମ ବସ୍ତ୍ର ସଜ୍ଜିତ ରଥରେ ଉପବେଶନ କରିଛନ୍ତି ଏବଂ ଏଇ ଦିବ୍ୟ ପୁଷ୍ପମାଳା ଧାରଣ କରିଛନ୍ତି ଏବଂ ତାଙ୍କର ସ୍କନ୍ଦ ଦେଶରେ ଦୁଇଟି ଅକ୍ଷୟ ତୁଣୀର ଧାରଣ କରିଛନ୍ତି ଏବଂ ସ୍ୱର୍ଣ୍ଣ ଖଚିତ ଧନୁ ଏବଂ ଖଡ଼ଗ ଧାରଣ କରିଛନ୍ତି ସେତେବେଳେ ସେ ଅତ୍ୟନ୍ତ ତେଜଦୀପ୍ତ ଦେଖାଯାଉଛନ୍ତି ତାଙ୍କର ତେଜରେ ଯେପରି ଚତୁର୍ଦିଗ ଆଲୋକିତ ହେଉଛି ଅଗ୍ନିଶିଖା ପରି ସେ ଅତ୍ୟନ୍ତ ଦେଦୀପ୍ୟମାନ ପ୍ରତି ଦେଉଛନ୍ତି ବଳି ମହାରାଜ ତେଣୁ ଏହିପରି ଭାବରେ ବଳି ମହାରାଜ ଯେତେବେଳେ ଏଇ ଯୁଦ୍ଧ ଅଭିଯାନରେ ବାହାରିଛନ୍ତି ସେତେବେଳେ ତାଙ୍କର ଅସୁର କୂଳର ଅନ୍ୟ ଯୋଦ୍ଧାମାନେ ମଧ୍ୟ ତାଙ୍କ ସହିତ ମିଳିତ ହୋଇଛନ୍ତି ଯେଉଁମାନେ କି ବଳି ମହାରାଜଙ୍କ ସହିତ ଐଶ୍ୱର୍ଯ୍ୟରେ ବଳରେ ସେମାନେ ସୌନ୍ଦର୍ଯ୍ୟରେ ସମକକ୍ଷ ଥିଲେ ସେପରି ଯୋଦ୍ଧାମାନେ ଆସି ବଳି ମହାରାଜଙ୍କ ସହିତ ମିଳିତ ହୋଇଛନ୍ତି ଏବଂ ବଳି ମହାରାଜଙ୍କର ସୈନ୍ୟମାନେ ମଧ୍ୟ ତାଙ୍କ ସାଙ୍ଗରେ ଏହି ଯୁଦ୍ଧ ଅଭିଯାନରେ ବାହାରିଛନ୍ତି ତେଣୁ ସେମାନେ ଯେତେବେଳେ ଏହି ଯୁଦ୍ଧ ଅଭିଯାନରେ ବାହାରିଛନ୍ତି ସେତେବେଳେ ଏପରି ଜଣାପଡୁଛି ଯେ ସେମାନେ ଯେପରି ଚତୁର୍ଦିଗକୁ ଗ୍ରାସ କରିବା ପାଇଁ ବସିଛନ୍ତି ଏବଂ ତାଙ୍କର ଚକ୍ଷୁରୁ ଯେଉଁ କ୍ରୋଧର ଅଗ୍ନି ନିର୍ଗତ ହେଉଛି ତାହାଦ୍ୱାରା ଯେପରି ଚତୁର୍ଦିଗ ଦଗ୍ଧୀଭୂତ ହେବାକୁ ଆରମ୍ଭ କରିଛି ଏହିପରି ଭାବରେ ପୃଥିବୀ ପୃଷ୍ଠକୁ କମ୍ପିତ କରି ବଳି ମହାରାଜ ତାଙ୍କର ଏହି ସ୍ୱର୍ଗ ବିଜୟ ଅଭିଯାନରେ ବାହାରିଛନ୍ତି ତେଣୁ ତାପରେ ସୁଖଦେବ ଗୋସ୍ୱାମୀ ଯେତେବେଳେ ମହାରାଜ ପରୀକ୍ଷିତଙ୍କୁ ଏହି ବଳି ମହାରାଜଙ୍କର ସ୍ୱର୍ଗ ଅଭିଯାନ କଥା ବର୍ଣ୍ଣନା କରୁଛନ୍ତି ସେତେବେଳେ ସେ ସ୍ୱର୍ଗର ମଧ୍ୟ ବର୍ଣ୍ଣନା କରୁଛନ୍ତି ଆମେ ଯେପରି ଗତକାଲି ଆଲୋଚନା କରୁଥିଲେ ଯେ କିପରି ଭାବରେ ଏହି ବ୍ରହ୍ମାଣ୍ଡ ମଧ୍ୟରେ 14ଟି ଲୋକ ରହିଛି ଏବଂ ଏହି 14ଟି ଲୋକ ମଧ୍ୟରେ ପୃଥିବୀ ହେଉଛି ମଧ୍ୟବର୍ତ୍ତୀ ସ୍ଥାନରେ ଏବଂ ପୃଥିବୀର ଉପରେ ରହିଛି ଭୂବର ଲୋକ ପୃଥିବୀ ହେଉଛି ଭୂଲୋକ ତାର ଉପରେ ରହିଛି ଭୂବର ଲୋକ ଯେଉଁଠାରେ ଗନ୍ଧର୍ବ କିନ୍ନର ବିଦ୍ୟାଧର ମାନେ ସବୁ ନିବାସ କରିଥାନ୍ତି ଏବଂ ତାର ଉପରେ ହେଉଛି ସ୍ୱର୍ଗଲୋକ ସ୍ୱର୍ଗଲୋକରେ ଦେବତାମାନେ ନିବାସ କରିଥାନ୍ତି ଏବଂ ସ୍ୱର୍ଗର ଉପରେ ରହୁଛି ମହର୍ଲୋକ ଜନଲୋକ ତପଲୋକ ଏବଂ ସର୍ବୋଚ୍ଚ ଲୋକ ହେଉଛି ବ୍ରହ୍ମଲୋକ ବା ସତ୍ୟଲୋକ ତେଣୁ ବଳି ମହାରାଜ ବର୍ତ୍ତମାନ ଯେଉଁ ସ୍ୱର୍ଗ ବିଜୟ ଅଭିଯାନରେ ବାହାରିଛନ୍ତି ତେଣୁ ସୁଖଦେବ ଗୋସ୍ୱାମୀ ବର୍ତ୍ତମାନ ସେ ସ୍ୱର୍ଗର ବର୍ଣ୍ଣନା କରୁଛନ୍ତି ଯେ ସେ ସ୍ୱର୍ଗ ରାଜ୍ୟରେ କିପରି ସୁନ୍ଦର ରମଣୀୟ ବ୍ୟବସ୍ଥାମାନ ସବୁ ରହିଛି ସେ କଥା ବର୍ଣ୍ଣନା କରିବାକୁ ଯାଇ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ସ୍ୱର୍ଗରେ ବିଭିନ୍ନ ପ୍ରକାର ଉଦ୍ୟାନମାନ ରହିଛି ଏବଂ ଉପବନମାନ ରହିଛି ନନ୍ଦନ କାନନ ଆଦି ଉପବନମାନ ରହିଛି ସ୍ୱର୍ଗରେ ଯେଉଁ ଉପବନ ଏବଂ ଉଦ୍ୟାନରେ ଅନେକ ଦେବବୃକ୍ଷମାନ ରହିଛନ୍ତି ଦେବତରୁ ଏବଂ ସେ ବୃକ୍ଷ ଗୁଡ଼ିକ ସବୁ ସମୟରେ ପତ୍ର ପୁଷ୍ପ ଏବଂ ଫଳ ଦ୍ୱାରା ପୂର୍ଣ୍ଣ ହୋଇଛନ୍ତି ଅର୍ଥାତ୍ ସବୁ ସମୟରେ ଆମର ଏଠାରେ ଯେପରି ପୃଥିବୀ ଲୋକରେ ଉପଯୁକ୍ତ ଋତୁ ଆସିଲେ ଆମର ବୃକ୍ଷମାନଙ୍କରେ ପୁଷ୍ପ ବା ଫଳ ଦେଖିବାକୁ ଆମକୁ ମିଳିଥାଏ ବିଭିନ୍ନ ଋତୁରେ ବିଭିନ୍ନ ପୁଷ୍ପ ଏବଂ ଫଳ ଆମେ ପ୍ରାପ୍ତ ହୋଇଥାଉ ବିଭିନ୍ନ ବୃକ୍ଷମାନଙ୍କ ଠାରୁ କିନ୍ତୁ ସ୍ୱର୍ଗରେ ସବୁ ସମୟରେ ବୃକ୍ଷମାନେ ଦେବବୃକ୍ଷମାନେ ସବୁ ସମୟରେ ପତ୍ର ପୁଷ୍ପ ଏବଂ ଫଳ ଦ୍ୱାରା ପୂର୍ଣ୍ଣ ହୋଇଥାନ୍ତି ଏବଂ ଏହି ଉପବନମାନଙ୍କରେ ସବୁ ଯେଉଁ ପୁଷ୍କରିଣୀମାନ ଥାଏ ସେଥିରେ ସେ ପୁଷ୍କରିଣୀମାନ ବିଭିନ୍ନ ପ୍ରକାର ସୁନ୍ଦର ସୁନ୍ଦର ପଦ୍ମ ପୁଷ୍ପ ଦ୍ୱାରା ପୂର୍ଣ୍ଣ ହୋଇଥାଏ ଏବଂ ସେ ପୁଷ୍କରିଣୀମାନଙ୍କରେ ହଂସ ସାରସ ଚକ୍ରବାକ ଆଦି ପ୍ରାଣୀମାନେ ସବୁ ସମୟରେ କ୍ରୀଡ଼ା କରୁଥାନ୍ତି ତେଣୁ ସେହି ଉପବନମାନଙ୍କରେ ଦେବତାମାନଙ୍କ ଦ୍ୱାରା ସୁରକ୍ଷିତ ଦେବରମଣୀ ମାନେ ସେମାନେ ସେ ଉପବନ ମାନଙ୍କରେ କ୍ରୀଡ଼ା ବିଳାସ କରିଥାନ୍ତି ଏବଂ ସ୍ୱର୍ଗକୁ ତାର ଚତୁର୍ଦିଗରେ ପରୀକ୍ଷା ସଦୃଶ ସ୍ୱର୍ଗ ଗଙ୍ଗା ଯାହାକୁ ମନ୍ଦାକିନୀ ବୋଲି କୁହାଯାଏ ସେ ସ୍ୱର୍ଗ ଗଙ୍ଗା ସ୍ୱର୍ଗଲୋକକୁ ପରୀକ୍ଷା ଭାବରେ ଚତୁର୍ଦିଗରୁ ବେଷ୍ଟିତ କରି ସ୍ୱର୍ଗ ଗଙ୍ଗା ଅର୍ଥାତ୍ ସେହି ସ୍ୱର୍ଗଲୋକ ଚତୁର୍ଦିଗରେ ସ୍ୱର୍ଗ ଗଙ୍ଗା ଦ୍ୱାରା ବେଷ୍ଟିତ ହୋଇଛି ଯେପରି ଦୁର୍ଗମାନଙ୍କରେ ପ୍ରବେଶ ପୂର୍ବରୁ ତାର ଚତୁର୍ଦିଗରେ ପରୀକ୍ଷା ବା ଗଡ଼ ଖାଇଥାଏ ଅର୍ଥାତ୍ ଏକ ଜଳପୂର୍ଣ୍ଣ ନାଳ ଥାଏ ତେଣୁ ଶତ୍ରୁମାନେ ଯେତେବେଳେ ଆକ୍ରମଣ କରିଥାନ୍ତି ସେମାନେ ଏହି ଜଳପୂର୍ଣ୍ଣ ପରୀକ୍ଷା ଥିବା ହେତୁ ସେମାନେ ଅତି ସହଜରେ ଦୁର୍ଗକୁ ଆକ୍ରମଣ କରିପାରିନଥାନ୍ତି ଏବଂ ସେ ପରୀକ୍ଷା ମଧ୍ୟରେ ବିଭିନ୍ନ ପ୍ରକାର ହିଂସ୍ର ଜଳଜନ୍ତୁମାନ ଥାନ୍ତି ତେଣୁ ପ୍ରାଚୀନକାଳୀନ ଯେତେ ସବୁ ଦୁର୍ଗ ରହିଛି ସେଥିରେ ସବୁ ପରୀକ୍ଷାର ବ୍ୟବସ୍ଥା ରହିଥାଏ ତେଣୁ ସ୍ୱର୍ଗରେ ମଧ୍ୟ ସ୍ୱର୍ଗର ଗଙ୍ଗା ନଦୀ ସେଠାରେ ପରୀକ୍ଷା ସଦୃଶ ସ୍ୱର୍ଗ ରାଜ୍ୟକୁ ବେଷ୍ଟନ କରି ରହିଥାନ୍ତି କାରଣ ଏ ଗଙ୍ଗା ନଦୀ ଏ କେବଳ ପୃଥିବୀ ପୃଷ୍ଠରେ ପ୍ରବାହିତ ହେଉନାହାନ୍ତି ସେ ସ୍ୱର୍ଗରେ ରହିଛନ୍ତି ଏବଂ ଏ ଗଙ୍ଗା ନଦୀ ପାତାଳରେ ମଧ୍ୟ ରହିଛନ୍ତି ତେଣୁ ଗଙ୍ଗା ନଦୀ ତ୍ରିଲୋକକୁ ଏକ ସମୟରେ ପବିତ୍ର କରୁଛନ୍ତି ସ୍ୱର୍ଗ ମର୍ତ୍ୟ ଏବଂ ପାତାଳ ସ୍ୱର୍ଗରେ ଗଙ୍ଗା ନଦୀର ନାମ ହେଉଛି ମନ୍ଦାକିନୀ ମର୍ତ୍ୟ ଲୋକରେ ଭାଗିରଥୀ ଏବଂ ପାତାଳ ଲୋକରେ ଭଗବତୀ ନାମରେ ପରିଚିତ ତେଣୁ ଏହି ସ୍ୱର୍ଗ ଗଙ୍ଗା ସ୍ୱର୍ଗଲୋକକୁ ପରିବେଷନ କରିଛି ଏବଂ ସ୍ୱର୍ଗ ରାଜ୍ୟର ଯେଉଁ ପ୍ରାଚୀର ମାନ ସବୁ ରହିଛି ସେ ପ୍ରାଚୀର ଗୁଡ଼ିକ ଅତି ସୁଉଚ୍ଚ ପ୍ରାଚୀର ଅତି ଉଚ୍ଚ ପ୍ରାଚୀର ରହିଛି ଏବଂ ସେ ପ୍ରାଚୀରର ବର୍ଣ୍ଣ ହେଉଛି ଅଗ୍ନିବର୍ଣ୍ଣ ଅଗ୍ନିଶିଖା ପରି ବର୍ଣ୍ଣ ତେଣୁ ସ୍ୱର୍ଗ ରାଜ୍ୟର ପ୍ରାଚୀରକୁ ଦେଖିଲେ ମନେ ହୁଏ ଯେପରି ସ୍ୱର୍ଗ ରାଜ୍ୟର ଚତୁର୍ଦିଗରେ ଅଗ୍ନିଶିଖା ପ୍ରଜ୍ୱଳିତ ହେଉଛି ଏବଂ ସେହି ପ୍ରାଚୀର ମଧ୍ୟରେ ସ୍ଥାନେ ସ୍ଥାନେ ସବୁ ଯୁଦ୍ଧ କରିବା ପାଇଁ ବିଭିନ୍ନ ବ୍ୟବସ୍ଥାମାନ ରହିଛି ଚତୁର୍ଦିଗର ପ୍ରାଚୀରର ଚତୁର୍ଦିଗରେ ତେଣୁ ଯେତେବେଳେ ଶତ୍ରୁମାନେ ଆକ୍ରମଣ କରିବେ ସେହି ଯୁଦ୍ଧ ସ୍ଥାନମାନଙ୍କରେ ରହି ସେହି ଦୁର୍ଗର ବା ସ୍ୱର୍ଗର ସୈନ୍ୟମାନେ ସେମାନେ ମଧ୍ୟ ପ୍ରତି ଆକ୍ରମଣ କରିପାରିବେ ସେଥିପାଇଁ ବ୍ୟବସ୍ଥା ରହିଛି ଏବଂ ସେହି ସ୍ୱର୍ଗ ରାଜ୍ୟର ଯେଉଁ ଦ୍ୱାର ରହିଛି ତାହା ସବୁ ସ୍ୱର୍ଣ୍ଣ ନିର୍ମିତ ଦ୍ୱାର ସ୍ୱର୍ଣ୍ଣ ପଟ୍ଟିକା ନିର୍ମିତ ଦ୍ୱାର ଆମେ ଏଠାରେ ଯେପରି ଆମ ଗୃହମାନଙ୍କରେ ସବୁ ଦ୍ୱାର ରଖିଛେ ହୁଏତ ତାହା କାଷ୍ଠ ନିର୍ମିତ ବା ଅତି ବେଶୀ ହେଲେ କୌଣସି ଠାରେ ଲୌହ ନିର୍ମିତ ଦ୍ୱାର ଥାଇପାରେ ବଡ଼ ବଡ଼ ରାଜାମାନେ ଲୌହ ନିର୍ମିତ ଦ୍ୱାର ରଖୁଥିଲେ ତାଙ୍କର ଦୁର୍ଗମାନଙ୍କର ମୁଖ୍ୟ ଦ୍ୱାର ରୂପରେ କିନ୍ତୁ ସ୍ୱର୍ଗରେ ଯେଉଁ ଦ୍ୱାର ରହିଛି ସେ ଦ୍ୱାର ଗୁଡ଼ିକ ସବୁ ସ୍ୱର୍ଣ୍ଣ ପଟ୍ଟିକା ନିର୍ମିତ ଦ୍ୱାର ସୁନାରେ ତିଆରି ଏବଂ ସେଇ ଯେଉଁ ସ୍ୱର୍ଗ ରାଜ୍ୟର କପାଟ ରହିଛି କପାଟ ରହୁଛି ସ୍ୱର୍ଣ୍ଣ ନିର୍ମିତ ଏବଂ ତାର ଯେଉଁ ଦ୍ୱାର ବନ୍ଧ ରହିଛି ତା ସବୁ ଶଙ୍ଖ ମରମର ମାର୍ବଲ ନିର୍ମିତ ଦ୍ୱାର ଫଟିକା ଶିଳା ନିର୍ମିତ ଦ୍ୱାର ଏବଂ ସେହି ଦ୍ୱାର ଗୁଡ଼ିକ ବିଭିନ୍ନ ରାଜରାସ୍ତା ସହିତ ସଂଯୁକ୍ତ ହୋଇଛନ୍ତି ଏବଂ ସେ ସ୍ୱର୍ଗ ରାଜ୍ୟରେ ବିଭିନ୍ନ ସଭାଗୃହମାନ ରହିଛି ବିଭିନ୍ନ ବସିବା ପାଇଁ ସ୍ଥାନମାନ ରହିଛି ବେଦିକା ରହିଛି ଯାହାକି ହୀରକ ନିର୍ମିତ ଏବଂ ପ୍ରବାଳ ନିର୍ମିତ ବେଦିକାମାନ ରହିଛି ଏବଂ ଯେଉଁ ଛକ ଜାଗାମାନ ରହିଛି ବିଭିନ୍ନ ରାସ୍ତା ବା ମାର୍ଗ ଆସି ଏକତ୍ରିତ ହୋଇଛି ଛକ ଜାଗାମାନଙ୍କରେ ତାହା ସବୁ ମଣି ନିର୍ମିତ ସ୍ଥାନ ଏବଂ ସ୍ୱର୍ଗ ରାଜ୍ୟର ଆକାଶରେ ଅନେକ ବିମାନମାନ ସବୁ ଚଳପ୍ରଚଳ ହେଉଛନ୍ତି ଯେପରି ଏଠାରେ ମର୍ତ୍ତଲୋକରେ ଆମେ ଦେଖୁଛେ ଯେ ବିମାନମାନ ସବୁ ରହିଛି କିନ୍ତୁ ଏସବୁ ଯାନ୍ତ୍ରିକ ବିମାନ ସବୁ ଆମର ମର୍ତ୍ତଲୋକରେ ଯାନ୍ତ୍ରିକ ତ୍ରୁଟି ହେଲେ ଏ ବିମାନ ଗୁଡ଼ିକ ଧ୍ୱଂସ ହୋଇଯିବାର ସମ୍ଭାବନା ରହିଛି ବା ଧ୍ୱଂସ ହୋଇଯାନ୍ତି ବା ଏଥିରେ ଯଦି ଆମେ ପେଟ୍ରୋଲ ବା କୌଣସି ଇନ୍ଧନ ଏଥିରେ ନ ଢାଳୁ ତାହେଲେ ଏହି ବିମାନ ଗୁଡ଼ିକ ଚଳପ୍ରଚଳ ହୋଇପାରିବ ନାହିଁ। କିନ୍ତୁ ସ୍ୱର୍ଗରାଜ୍ୟରେ ଯେଉଁ ବିମାନ ଗୁଡ଼ିକ ସେଗୁଡ଼ିକ ସବୁ ଯାନ୍ତ୍ରିକ ବିମାନ ନୁହନ୍ତି ବା ଯନ୍ତ୍ର ଦ୍ୱାରା ନିର୍ମିତ ବିମାନ ନୁହନ୍ତି। ସେ ବିମାନ ଗୁଡ଼ିକ ସ୍ୱର୍ଣ୍ଣ ନିର୍ମିତ ବିମାନ, ତାକୁ ଚଳେଇବା ପାଇଁ କୌଣସି ପାଇଲଟର ଆବଶ୍ୟକତା ନାହିଁ ବା ସେଥିରେ କୌଣସି ଇନ୍ଧନର ଆବଶ୍ୟକତା ନାହିଁ। ତାହା କେବଳ ଯେଉଁ ବ୍ୟକ୍ତି ସେ ବିମାନରେ ଆରୋହଣ କରିବେ ସ୍ୱର୍ଗରାଜ୍ୟର ବ୍ୟକ୍ତିମାନେ ବା ଦେବତାମାନେ, ସେମାନେ କେବଳ ଇଚ୍ଛା କରିବା ମାତ୍ରେ ସେ ବିମାନ ତାଙ୍କ ନିକଟରେ ଆସି ପହଞ୍ଚିବ ଏବଂ ସେମାନେ ସେ ବିମାନ ଆରୋହଣ କରି ଯେଉଁଠାକୁ ଯିବାକୁ ଇଚ୍ଛା କରିବେ ସେ ବିମାନ ସେଠାରେ ନେଇ ପହଞ୍ଚେଇଦେବ। ଇଚ୍ଛା ମାତ୍ର ବିମାନ ଉଡ଼ିବ ଏବଂ ଲକ୍ଷ୍ୟସ୍ଥଳରେ ପହଞ୍ଚେଇବ। ସେଥିରେ ଯାନ୍ତ୍ରିକ ତ୍ରୁଟିର କୌଣସି ସମ୍ଭାବନା ନାହିଁ ବା ଇନ୍ଧନ ଅଭାବର କୌଣସି ସମ୍ଭାବନା ନାହିଁ ବା ଏୟାର କ୍ରାସର ସମ୍ଭାବନା ନାହିଁ। ତେଣୁ ଏପରି ବିମାନରେ ସ୍ୱର୍ଗର ଦିବ୍ୟ ସୁନ୍ଦରୀ ସ୍ତ୍ରୀମାନେ ଭ୍ରମଣ କରୁଛନ୍ତି ସ୍ୱର୍ଗରାଜ୍ୟର ଆକାଶରେ ଏବଂ ସେ ବିମାନରେ ଭ୍ରମଣ କରୁଥିବା ସମୟରେ ସେମାନେ ସୁନ୍ଦର ମଙ୍ଗଳ ଗୀତମାନ ଗାନ କରୁଛନ୍ତି। ତେଣୁ ସ୍ୱର୍ଗରାଜ୍ୟର ଆକାଶରେ ବିଭିନ୍ନ ବିମାନମାନ ପରିଦୃଶ୍ୟ ହେଉଛି ଏବଂ ସେଥିରୁ ସୁନ୍ଦର ସଙ୍ଗୀତ ଧ୍ୱନି ଶୁଣିବାକୁ ମିଳିଥାଏ ଏବଂ ତା ସହିତ ସ୍ୱର୍ଗରାଜ୍ୟର ବିଭିନ୍ନ ସ୍ଥାନରେ ନୃତ୍ୟ ଗୀତ ବାଦ୍ୟଯନ୍ତ୍ର ସବୁ ବାଦିତ ହେଉଥାଏ। ଗନ୍ଧର୍ବମାନେ କିନ୍ନରମାନେ ସେମାନେ ସବୁ ସମୟରେ ବିଭିନ୍ନ ନୃତ୍ୟ ଗୀତ କରୁଥାନ୍ତି ସ୍ୱର୍ଗରାଜ୍ୟରେ। ସେତେବେଳେ ପାର୍ଶ୍ୱବର୍ତ୍ତୀ ଅଟ୍ଟାଳିକା ମାନଙ୍କର ସ୍ୱର୍ଣ୍ଣ ଗବାକ୍ଷ ମାନଙ୍କରୁ ଯେଉଁ ଅଗୁରୁର ଧୂଆଁ ନିର୍ଗତ ହେଉଥାଏ, ଶୁଭ୍ର ଧୂମା ନିର୍ଗତ ହେଉଥାଏ, ସେଥିରେ ମାର୍ଗ ଗୁଡ଼ିକ ସବୁ ଶୁଭ୍ର ଧୂମ୍ର ଦ୍ୱାରା ଆଚ୍ଛାଦିତ ହୋଇଥାଏ। ତେଣୁ ସ୍ୱର୍ଗର ଦିବ୍ୟ ସୁନ୍ଦର ସ୍ତ୍ରୀମାନେ ଦେବାଙ୍ଗନାମାନେ ସେହି ମାର୍ଗରେ ଅଗୁରୁ ଧୂମ୍ର ଆଚ୍ଛାଦିତ ମାର୍ଗରେ ପରିଭ୍ରମଣ କରୁଥାନ୍ତି। ତେଣୁ ସେଠାର ସ୍ତ୍ରୀମାନଙ୍କର ବର୍ଣ୍ଣନା କରାଯାଇଛି ଯେ ସେଠାର ସ୍ତ୍ରୀମାନେ ଦେଖିବା ପାଇଁ କିପରି, ଯତ୍ର ନିତ୍ୟ ବୟ ରୂପା, ସେଠାର ସ୍ତ୍ରୀମାନେ ନିତ୍ୟ ବୟ ଅର୍ଥାତ୍ ସେମାନଙ୍କର ଆୟୁ ସବୁ ସମୟରେ ଯୌବନ ଅବସ୍ଥାରେ ରହିଥାଏ। ସ୍ୱର୍ଗର ସ୍ତ୍ରୀ ଲୋକମାନେ ବୃଦ୍ଧା ହୁଅନ୍ତି ନାହିଁ, ନିତ୍ୟ ଯୌବନ ଅବସ୍ଥାରେ ଥାନ୍ତି। ତେଣୁ ସେମାନେ ସବୁ ସମୟରେ ଦେଖିବା ପାଇଁ ସୁନ୍ଦର ରହିଥାନ୍ତି ଏବଂ ତା ସହିତ ଶ୍ୟାମା ବିରଜ ବାସତା। ତେଣୁ ସ୍ୱର୍ଗ ରାଜ୍ୟର ସ୍ତ୍ରୀମାନେ ସେମାନେ ଅତ୍ୟନ୍ତ ସୁନ୍ଦର, ନିତ୍ୟ ନବଯୌବନା ଏବଂ ବିରଜ ବାସ ଅତ୍ୟନ୍ତ ସୁନ୍ଦର ନିର୍ମଳ ବସ୍ତ୍ରମାନ ପରିଧାନ କରିଥାନ୍ତି, ଯେଉଁ ବସ୍ତ୍ର ମଳିନ ହୁଏ ନାହିଁ। ଆମର ଏଠାରେ ବସ୍ତ୍ର ପରିଧାନ କଲେ ତାହା ମଳିନ ହୋଇଯାଉଛି ଗୋଟିଏ ଦିନ ପିନ୍ଧିବା ପରେ, କିନ୍ତୁ ସେଠାରେ ସ୍ୱର୍ଗରାଜ୍ୟରେ ବସ୍ତ୍ରମାନ ମଳିନ ହୁଏ ନାହିଁ। ବିରଜ ବାସ ରଜହୀନ ବାସ ମାନେ ଧୂଳି ଲାଗିବନି ସେ ବସ୍ତ୍ରରେ, ଏପରି ସୁନ୍ଦର ବସ୍ତ୍ରମାନ ସେମାନେ ଧାରଣ କରିଥାନ୍ତି ଏବଂ ସେମାନେ ଶ୍ୟାମା ସ୍ତ୍ରୀ। ସ୍ତ୍ରୀମାନଙ୍କର ଅନେକ ଭେଦ ରହିଛି ଶାସ୍ତ୍ରମାନଙ୍କରେ, ରାସଶାସ୍ତ୍ରମାନଙ୍କରେ ସ୍ତ୍ରୀମାନଙ୍କର ବିଭିନ୍ନ ଭେଦମାନ ସବୁ ବର୍ଣ୍ଣନା କରାଯାଇଛି, ଯେପରି ବାମା ସ୍ତ୍ରୀ, ଦକ୍ଷିଣା ସ୍ତ୍ରୀ ବା ଷଷ୍ଠିନୀ ଅଶ୍ୱିନୀ ସ୍ତ୍ରୀ ବା ଶ୍ୟାମା ସ୍ତ୍ରୀ, ଏଭଳି ବିଭିନ୍ନ ବିଭାଗ ସବୁ ରହିଛି। ସ୍ତ୍ରୀମାନଙ୍କର ଗୁଣ ଅନୁସାରେ ବିଭିନ୍ନ ବିଭାଜନ ସବୁ କରାଯାଇଛି ସ୍ତ୍ରୀମାନଙ୍କୁ। ତେଣୁ ସ୍ୱର୍ଗରେ ଯେଉଁ ସ୍ତ୍ରୀ ଲୋକମାନେ ରହିଛନ୍ତି ସେମାନେ ସବୁ ଶ୍ୟାମା ସ୍ତ୍ରୀ, ଅର୍ଥାତ୍ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏହି ଶ୍ୟାମା ସ୍ତ୍ରୀମାନଙ୍କର ବର୍ଣ୍ଣନା କରୁଛନ୍ତି ଯେ ଶୀତ କାଳେ ଭବେତ୍ ଉଷ୍ମା, ଏହି ସ୍ତ୍ରୀ ଲୋକମାନେ ଶୀତ କାଳରେ ଶୀତ ଋତୁରେ ସେମାନଙ୍କ ଶରୀର ଉଷ୍ମ ହୋଇଥାଏ। ଉଷ୍ମ କାଳେ ସୁଶୀତଳ ଏବଂ ଗ୍ରୀଷ୍ମ କାଳରେ ସେମାନଙ୍କର ଶରୀର ଅତ୍ୟନ୍ତ ଶୀତଳ ହୋଇଥାଏ। ଏହା ହେଉଛି ଶ୍ୟାମା ସ୍ତ୍ରୀମାନଙ୍କର ବର୍ଣ୍ଣନା। ତେଣୁ ସ୍ତନ ସୁକଠିନ ଯାସାଂ ତା ଶ୍ୟାମା ପରିକୀର୍ତ୍ତିତା। ଯେଉଁମାନଙ୍କର ସ୍ତନ ଅତ୍ୟନ୍ତ କଠିନ ସେମାନେ ଶୀତକାଳରେ ଯେଉଁମାନେ ଉଷ୍ମ ଏବଂ ଗ୍ରୀଷ୍ମକାଳରେ ଯେଉଁମାନେ ସୁଶୀତଳ ସେମାନଙ୍କୁ ଶ୍ୟାମାସ୍ତ୍ରୀ ବୋଲି କୁହାଯାଏ। ତେଣୁ ଦେବରମଣୀମାନେ ଏମାନେ ସମସ୍ତେ ଶ୍ୟାମାସ୍ତ୍ରୀ। ତେଣୁ ଏପରି ସ୍ତ୍ରୀ ଲୋକମାନେ ଏହି ଦେବଲୋକରେ ବିଚରଣ କରୁଥାନ୍ତି ଏବଂ ସେଠାରେ ଏହିପରି ଭାବରେ ସମସ୍ତ ବାତାବରଣ ଆନନ୍ଦ ମୁଖରିତ ହୋଇଥାଏ। ସେଠାରେ ବିଭିନ୍ନ ପ୍ରକାର ମୟୂର ଏବଂ ମଧୁବ୍ରତମାନେ ସବୁ ସମୟରେ ଗୁଞ୍ଜନ କରୁଥାନ୍ତି, ସେମାନଙ୍କର ଧ୍ୱନି ସବୁ ସମୟରେ ନିର୍ଗତ ହେଉଥାଏ। ଏହିପରି ଭାବରେ ସ୍ୱର୍ଗଲୋକର ବାତାବରଣ ଆନନ୍ଦ ମୁଖର ହୋଇଥାଏ ସବୁ ସମୟରେ। ତେଣୁ ଏହିପରି ଯେଉଁ ସ୍ୱର୍ଗଲୋକ ଯେଉଁଠାରେ ଦେବତାମାନେ ନିବାସ କରିଥାନ୍ତି, ତେଣୁ ସେହି ସ୍ୱର୍ଗଲୋକରେ କୁ ଆକ୍ରମଣ କରିବା ପାଇଁ ବର୍ତ୍ତମାନ ବଳି ମହାରାଜ ସୈନ୍ୟମାନଙ୍କ ସହ ସେ ଯାତ୍ରା ଆରମ୍ଭ କରିଛନ୍ତି। ତେଣୁ ଯେତେବେଳେ ବଳି ମହାରାଜ ସେହି ସ୍ୱର୍ଗଲୋକର ନିକଟବର୍ତ୍ତୀ ହେଲେ ଏବଂ ଦୂରରୁ ସ୍ୱର୍ଗକୁ ଦର୍ଶନ କରୁଛନ୍ତି, ସେତେବେଳେ ସେ ଚତୁର୍ଦିଗରୁ ସ୍ୱର୍ଗଲୋକ ଉପରେ ଆକ୍ରମଣ କରିବା ପାଇଁ ତାଙ୍କର ସୈନ୍ୟବାହିନୀକୁ ନିଯୁକ୍ତ କରିଛନ୍ତି ଏବଂ ଚତୁର୍ଦିଗରୁ ସ୍ୱର୍ଗକୁ ବେଷ୍ଟନ କରି ସେମାନେ ଆକ୍ରମଣ ଆରମ୍ଭ କରିଛନ୍ତି ଏବଂ ସେହି ସମୟରେ ବଳି ମହାରାଜ ଶଙ୍ଖନାଦ କରିଛନ୍ତି। ତେଣୁ ବଳି ମହାରାଜଙ୍କର ଶଙ୍ଖନାଦ ଶ୍ରବଣ କରି ଦେବରାଜ ଇନ୍ଦ୍ର ସେ ତାଙ୍କର ଅନ୍ୟ ଦେବତାମାନଙ୍କ ସହ ସେ ଯେତେବେଳେ ଦେଖୁଛନ୍ତି ଯେ ବଳି ମହାରାଜ ଏକ ଦିବ୍ୟ ରଥ ଉପରେ ଉପବେଶନ କରି ଶଙ୍ଖନାଦ କରୁଛନ୍ତି ଏବଂ ତାଙ୍କର ଅଗ୍ନିଶିଖା ପରି ତେଜରେ ଚତୁର୍ଦିଗ ଯେପରି ଦଗ୍ଧୀଭୂତ ହେବା ପରି ମନେ ହେଉଛି, ତେଣୁ ସେ ଦେଖିଲେ ଯେ ବଳି ମହାରାଜ ଯାହାଙ୍କୁ ସେ ଯୁଦ୍ଧରେ ପରାଜିତ କରିଥିଲେ ଏପରିକି ତାଙ୍କର ଅବସ୍ଥା ମୃତପ୍ରାୟ ହୋଇଥିଲା, ସେ ମୃତ୍ୟୁବରଣ କରିଥିଲେ, ସେ ବର୍ତ୍ତମାନ ଜୀବନ ଲାଭ କରି ପୁନଃ ସେ ସ୍ୱର୍ଗରାଜ୍ୟ ଉପରେ ଅଧିକ ଉତ୍ସାହର ସହ ଆକ୍ରମଣ କରିବାକୁ ଆସିଛନ୍ତି, ଏ କଥା ଦର୍ଶନ କରି ଦେବରାଜ ଇନ୍ଦ୍ର ବିସ୍ମିତ ହେଲେ। ତେଣୁ ସେ ଅନ୍ୟ ଦେବତାମାନଙ୍କ ସହ ତାଙ୍କର ଗୁରୁ ବୃହସ୍ପତିଙ୍କ ନିକଟରେ ପହଞ୍ଚିଲେ। ତେଣୁ ସେଠାରେ ଯେତେବେଳେ ବୃହସ୍ପତିଙ୍କ ନିକଟରେ ପହଞ୍ଚନ୍ତି ସେତେବେଳେ ଦେବରାଜ ଇନ୍ଦ୍ର ବୃହସ୍ପତିଙ୍କୁ ପ୍ରଣାମ କରି ତାଙ୍କୁ ପ୍ରଶ୍ନ କରୁଛନ୍ତି, ହେ ଗୁରୁଦେବ, ଆପଣ କୃପା କରି କୁହନ୍ତୁ ଯେ ଏହି ବଳି କିପରି ଭାବରେ ଏତେ ଶକ୍ତି ସଂଗ୍ରହ କରି ପୁନର୍ଜୀବିତ ହୋଇ ଶକ୍ତି ସଂଗ୍ରହ କରି ନବୀନ ଉତ୍ସାହର ସହ ଏହି ସ୍ୱର୍ଗ ଉପରେ ଆକ୍ରମଣ କରିବା ପାଇଁ ଆସିଛି। ବଳିକୁ ବର୍ତ୍ତମାନ ଦେଖିଲେ ଏପରି ମନେ ହେଉଛି ଯେ ସେ ଯେପରି ତାର ସୈନ୍ୟବାହିନୀ ସହ ସେ ଚତୁର୍ଦିଗକୁ ଗ୍ରାସ କରିବା ପାଇଁ ବସିଛି ଏବଂ ଯେପରି ଚତୁର୍ଦିଗ ତାର କ୍ରୋଧାଗ୍ନିରେ ଦଗ୍ଧୀଭୂତ ହେବାକୁ ଆରମ୍ଭ କରିଛି, ତେଣୁ ଏପରି ଶକ୍ତି ବଳି କେଉଁଠାରେ ପ୍ରାପ୍ତ ହେଲା? ବୃହସ୍ପତି ଯିଏକି ତ୍ରିକାଳଗ୍ରସ୍ତ ଥିଲେ ସେ ଦେବରାଜ ଇନ୍ଦ୍ରଙ୍କୁ କହିଲେ ଯେ ହେ ଦେବରାଜ, ମୁଁ ବର୍ତ୍ତମାନ ଜାଣିପାରୁଛି ଯେ ବଳି ଭୃଗୁବଂଶୀୟ ବ୍ରାହ୍ମଣମାନଙ୍କୁ ସନ୍ତୁଷ୍ଟ କରି ତାଙ୍କୁ ପ୍ରସନ୍ନ କରି ସେ ବର୍ତ୍ତମାନ ବ୍ରହ୍ମ ତେଜକୁ ପ୍ରାପ୍ତ ହୋଇଛି। ଏ ତେଜ ଏ ବଳିର ନିଜସ୍ୱ ତେଜ ନୁହେଁ, ଏହା ହେଉଛି ବ୍ରହ୍ମ ତେଜ ବା ଆଧ୍ୟାତ୍ମିକ ତେଜ। ତେଣୁ ତାଙ୍କର ଗୁରୁ ଶୁକ୍ରାଚାର୍ଯ୍ୟ ଏବଂ ଅନ୍ୟ ଭୃଗୁବଂଶୀ ବ୍ରାହ୍ମଣମାନଙ୍କୁ ସନ୍ତୁଷ୍ଟ କରି ବଳି ଏପରି ଆଧ୍ୟାତ୍ମିକ ତେଜକୁ ପ୍ରାପ୍ତ ହୋଇଛି। ତେଣୁ ଏପରି ଅବସ୍ଥାରେ ବଳିକୁ ଯୁଦ୍ଧରେ ପରାଜିତ କରିବା ସମ୍ଭବ ନୁହେଁ। କାରଣ ଗୁରୁଙ୍କର ପ୍ରସାଦରେ ଯେଉଁ ଶକ୍ତି ପ୍ରାପ୍ତ ହୁଏ ତାହା ଆଧ୍ୟାତ୍ମିକ ଶକ୍ତି, ଯେପରି ଶାସ୍ତ୍ରରେ କୁହାଯାଇଛି ଯଶ ପ୍ରସାଦାତ ଭଗବତ ପ୍ରସାଦ। ଯେଉଁ ଗୁରୁଙ୍କର ପ୍ରସାଦ ସେ ହେଉଛି ଭଗବତ ପ୍ରସାଦ, ଭଗବାନଙ୍କର ପ୍ରସାଦ ବା ଭଗବାନଙ୍କର କୃପା। ତେଣୁ ଯେତେବେଳେ ଶିଷ୍ୟ ଉପରେ ଗୁରୁଙ୍କର କୃପା ହୁଏ ସେତେବେଳେ ଶିଷ୍ୟ ଭଗବାନଙ୍କର କୃପା ପ୍ରାପ୍ତ ହୋଇଥାଏ। ସେଥିପାଇଁ ଶିଷ୍ୟ ସେ ଗୁରୁଙ୍କର ଆଦେଶ ଅନୁସାରେ ସେ କାର୍ଯ୍ୟ କରିଥାଏ। ଗୁରୁମୁଖ ପଦ୍ମ ବାକ୍ୟ ଚିତ୍ତ କରିବା ଐକ୍ୟ ଆର ନାକରିବ ମନେ ଆସେ। ଯେ ଶିଷ୍ୟ ଗୁରୁଙ୍କର ମୁଖ ପଦ୍ମରୁ ନିଃସୃତ ବାକ୍ୟକୁ ଅକ୍ଷରେ ଅକ୍ଷରେ ପାଳନ କରି ସେ ଅନ୍ୟ କୌଣସି ଅଭିଳାଷ ପୋଷଣ କରିବ ନାହିଁ, ତାହେଲେ ସେ ଗୁରୁଙ୍କର କୃପା ପ୍ରାପ୍ତ ହେବ। ଏବଂ ଗୁରୁଙ୍କର କୃପା ପ୍ରାପ୍ତ ହେବାର ଅର୍ଥ ହେଲା ଭଗବାନଙ୍କର କୃପା ପ୍ରାପ୍ତ ହେବ, ଆଧ୍ୟାତ୍ମିକ ଶକ୍ତି ପ୍ରାପ୍ତ ହେବ। ତେଣୁ ବୃହସ୍ପତି କହୁଛନ୍ତି ଯେ ବଳି ତାଙ୍କର ଗୁରୁ ଶୁକ୍ରାଚାର୍ଯ୍ୟଙ୍କୁ ସନ୍ତୁଷ୍ଟ କରି ସେ ଆଧ୍ୟାତ୍ମିକ ଶକ୍ତି ପ୍ରାପ୍ତ ହୋଇଛନ୍ତି। ତେଣୁ ଏ ଶକ୍ତି ବଳି ମହାରାଜଙ୍କର ନିଜସ୍ୱ ଶକ୍ତି ନୁହେଁ, ଏ ହେଉଛି ଆଧ୍ୟାତ୍ମିକ ଶକ୍ତି, ବ୍ରହ୍ମ ତେଜର ଶକ୍ତି। ତେଣୁ ତୁମେ ଦେବତାମାନେ ବର୍ତ୍ତମାନ ବଳି ମହାରାଜଙ୍କ ସହିତ ଯଦି ଯୁଦ୍ଧ କର ତାହେଲେ ଏଥର ତୁମେ ବଳି ମହାରାଜଙ୍କୁ ଯୁଦ୍ଧରେ ପରାଜିତ କରିପାରିବ ନାହିଁ, କାରଣ ସେ ବର୍ତ୍ତମାନ ଆଧ୍ୟାତ୍ମିକ ଶକ୍ତି ପ୍ରାପ୍ତ ହୋଇଛନ୍ତି। ତେଣୁ ତୁମେମାନେ ବର୍ତ୍ତମାନ ସ୍ୱର୍ଗ ରାଜ୍ୟରୁ ଦୂରେଇ ଯାଇ ଆତ୍ମଗୋପନ କର, ସ୍ୱର୍ଗ ରାଜ୍ୟ ତ୍ୟାଗ କର। ସ୍ୱର୍ଗ ରାଜ୍ୟରେ ରହି ତୁମେ ବଳି ମହାରାଜଙ୍କ ସହିତ ଯୁଦ୍ଧ କରିପାରିବ ନାହିଁ, ତୁମେ ଏ ଯୁଦ୍ଧରେ ନିଶ୍ଚିତ ଭାବରେ ପରାଜିତ ହେବ। ତେଣୁ ତୁମେମାନେ ସମସ୍ତେ ସ୍ୱର୍ଗ ରାଜ୍ୟ ତ୍ୟାଗ କରି ଆତ୍ମଗୋପନ କର। ତେଣୁ ଇନ୍ଦ୍ର ପଚାରିଲେ ଯେ ହେ ଗୁରୁଦେବ, ଆମେ ଏପରି କେତେ ଦିନ ପର୍ଯ୍ୟନ୍ତ ଆତ୍ମଗୋପନ କରି ରହିବୁ ବଳି ମହାରାଜଙ୍କର ଭୟରେ? ତେଣୁ ବୃହସ୍ପତି କହୁଛନ୍ତି ଯେ ତୁମେମାନେ ସେହି ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବ ଯେପର୍ଯ୍ୟନ୍ତ ବଳି ମହାରାଜଙ୍କର ଶକ୍ତି କ୍ଷୀଣ ହୋଇ ନଯାଇଛି, ତା ଶକ୍ତିର ବିପର୍ଯ୍ୟୟ ନ ହୋଇଛି। ତେଣୁ ଇନ୍ଦ୍ର ପଚାରିଲେ ଯେ କେତେବେଳେ ତାଙ୍କର ଶକ୍ତିର ବିପର୍ଯ୍ୟୟ ହେବ, କେତେ ସମୟ ପର୍ଯ୍ୟନ୍ତ ଆମେ ଅପେକ୍ଷା କରିବୁ? ବୃହସ୍ପତି କହୁଛନ୍ତି ଯେଉଁ ବ୍ରାହ୍ମଣମାନଙ୍କ ଦ୍ୱାରା ବଳି ମହାରାଜ ବରପ୍ରାପ୍ତ ହୋଇ ଏପରି ଆଧ୍ୟାତ୍ମିକ ଶକ୍ତି ଲାଭ କରିଛନ୍ତି, ସେହି ବ୍ରାହ୍ମଣମାନଙ୍କୁ ଯେତେବେଳେ ବଳି ମହାରାଜ ଅପମାନିତ କରିବେ ସେହି ବ୍ରାହ୍ମଣମାନଙ୍କର ଅଭିଶାପରେ ତାଙ୍କର ସମସ୍ତ ଶକ୍ତି କ୍ଷୀଣ ହୋଇଯିବ, ସମସ୍ତ ଶକ୍ତିର ବିପର୍ଯ୍ୟୟ। ସେତେବେଳେ ତୁମେମାନେ ତାଙ୍କ ସହିତ ଯୁଦ୍ଧ କଲେ ତାଙ୍କ ଯୁଦ୍ଧରେ ଜୟଲାଭ କରିପାରିବ। ତେଣୁ ତୁମେମାନେ ସେହି ସମୟ ପର୍ଯ୍ୟନ୍ତ ଅପେକ୍ଷା କର ଯେପର୍ଯ୍ୟନ୍ତ ତାଙ୍କର ଶକ୍ତି କ୍ଷୀଣ ନ ହୋଇଛି। ତେଣୁ ବୃହସ୍ପତି ଯେହେତୁ ସେ ତ୍ରିକାଳ ଦ୍ରଷ୍ଟ ଥିଲେ, ସେ ଜାଣିଥିଲେ ଯେ ବଳି ମହାରାଜ ଏପରି ସମୟ ଆସିବ ଯେତେବେଳେ ସେହି ବ୍ରାହ୍ମଣମାନଙ୍କୁ ଅପମାନିତ କରିବେ ବା ତାଙ୍କର ଆଦେଶକୁ ଅବମାନନା କରିବେ। କାରଣ ଯେତେବେଳେ ଭଗବାନ ବାମନ ଦେବ ରୂପରେ ଆବିର୍ଭୂତ ହେବେ ଏବଂ ତ୍ରିପାଦ ଭୂମି ଭିକ୍ଷା କରିବା ପାଇଁ ବଳି ମହାରାଜଙ୍କର ଯଜ୍ଞସ୍ଥାନକୁ ଯିବେ, ସେଠାରେ ବଳି ମହାରାଜ ବାମନ ଦେବଙ୍କୁ ତିନିପାଦ ଭୂମି ଦେବା ପାଇଁ ପ୍ରତିଜ୍ଞା କରି ଯେତେବେଳେ ସଂକଳ୍ପ କରିବା ପାଇଁ ଯାଉଥିବେ ସେହି ସମୟରେ ଶୁକ୍ରାଚାର୍ଯ୍ୟ ତାଙ୍କୁ ମନା କରିବେ ସଂକଳ୍ପ କରିବା ପାଇଁ। ଶୁକ୍ରାଚାର୍ଯ୍ୟ ତାଙ୍କୁ ସତର୍କ କରାଇଦେବେ ଯେ ଭଗବାନ ବିଷ୍ଣୁଙ୍କୁ ବଳି ତୁ ସଂକଳ୍ପ କର ତାଙ୍କୁ ତିନିପାଦ ଭୂମି ଦେବା ପାଇଁ, କିନ୍ତୁ ସେତେବେଳେ ବଳି ମହାରାଜ ଶୁକ୍ରାଚାର୍ଯ୍ୟଙ୍କର ଆଦେଶର ଅବମାନନା କରିବେ, ସେ ଶୁକ୍ରାଚାର୍ଯ୍ୟଙ୍କର ଆଦେଶକୁ ଗ୍ରହଣ କରିବେ ନାହିଁ, ତେଣୁ ଶୁକ୍ରାଚାର୍ଯ୍ୟ ତାଙ୍କୁ ଅଭିଶାପ ଦେବେ, ଯାହାଫଳରେ ବଳି ମହାରାଜଙ୍କର ସମସ୍ତ ଐଶ୍ୱର୍ଯ୍ୟ ଅପସାରିତ ହୋଇଯିବ, ସେ ସମସ୍ତ ଐଶ୍ୱର୍ଯ୍ୟ ହରାଇ ବସିବେ। ତେଣୁ ବୃହସ୍ପତି କହୁଛନ୍ତି ତୁମେ ସେହି ସମୟ ପର୍ଯ୍ୟନ୍ତ ଅପେକ୍ଷା କର, ସେହି ସମୟ ପର୍ଯ୍ୟନ୍ତ ତୁମମାନେ ସମସ୍ତେ ସ୍ୱର୍ଗ ରାଜ୍ୟରୁ ପଳାୟନ କରି ଆତ୍ମଗୋପନ କର। ତେଣୁ ଏହିପରି ଭାବରେ ବୃହସ୍ପତିଙ୍କ ଦ୍ୱାରା ଉପଦେଶ ପ୍ରାପ୍ତ ହୋଇ ଦେବତାମାନେ ଯେଉଁମାନେ କାମ ରୂପିଣ ସେମାନେ ନିଜ ଇଚ୍ଛା ଅନୁସାରେ ରୂପ ଧାରଣ କରିପାରନ୍ତି। ତେଣୁ କେତେବେଳେ ସେମାନେ ଅଦୃଶ୍ୟ ହୋଇଯାଇପାରନ୍ତି, କେତେବେଳେ ଦୃଶ୍ୟମାନ ହୁଅନ୍ତି, କେତେବେଳେ ବିଭିନ୍ନ ରୂପ ଧାରଣ କରିପାରନ୍ତି। ତେଣୁ ସମସ୍ତ ଦେବତାମାନେ ନିଜ ଇଚ୍ଛା ଅନୁସାରେ ରୂପ ଧାରଣ କରି ସେମାନେ ସ୍ୱର୍ଗ ରାଜ୍ୟରୁ ପଳାୟନ କରି ଆତ୍ମଗୋପନ କଲେ। ତେଣୁ ବଳି ମହାରାଜ ଯେତେବେଳେ ସ୍ୱର୍ଗ ଉପରେ ଆକ୍ରମଣ କରୁଛନ୍ତି ଏବଂ ଶଙ୍ଖନାଦ କରୁଛନ୍ତି, କିନ୍ତୁ ଦେଖୁଛନ୍ତି ଯେ ଶଙ୍ଖନାଦ କରିବା ପରେ ମଧ୍ୟ ଦେବତାମାନଙ୍କ ପକ୍ଷରୁ କୌଣସି ପ୍ରତି ଆକ୍ରମଣ ହେଉନାହିଁ। ତେଣୁ ସେ ଆଶ୍ଚର୍ଯ୍ୟଚକିତ ହେଉଛନ୍ତି ଯେ ଦେବତାମାନେ କୌଣସି ପ୍ରତି ଆକ୍ରମଣ କରୁନାହାନ୍ତି। ତେଣୁ ସେ ବଳପୂର୍ବକ ସ୍ୱର୍ଗ ରାଜ୍ୟ ମଧ୍ୟରେ ପ୍ରବେଶ କରୁଛନ୍ତି ଏବଂ ଦେଖୁଛନ୍ତି ଯେ ସ୍ୱର୍ଗ ରାଜ୍ୟରେ ଦେବତାମାନେ ନାହାନ୍ତି, ସେମାନେ ଆତ୍ମଗୋପନ କରିଛନ୍ତି ତାଙ୍କର ଭୟରେ। ତେଣୁ ବଳି ମହାରାଜ ଦେବରାଜ ଇନ୍ଦ୍ରଙ୍କର ସିଂହାସନକୁ ଗ୍ରହଣ କରିଛନ୍ତି ଏବଂ ସ୍ୱର୍ଗର ରାଜା ଭାବରେ ସେଠାରୁ ତାଙ୍କର ଶାସନ ଆରମ୍ଭ କରିଛନ୍ତି ବଳି ମହାରାଜ। କିନ୍ତୁ ଯଦିଓ ବଳି ମହାରାଜ ସ୍ୱର୍ଗ ରାଜ୍ୟକୁ ଅଧିକାର କରିଛନ୍ତି ଏବଂ ସେଠାରୁ ତ୍ରିଲୋକକୁ ନିୟନ୍ତ୍ରିତ କରୁଛନ୍ତି, କିନ୍ତୁ ଶୁକ୍ରାଚାର୍ଯ୍ୟ ଏବଂ ଅନ୍ୟ ଭୃଗୁବଂଶୀୟ ବ୍ରାହ୍ମଣମାନେ ବଳି ମହାରାଜଙ୍କୁ କହୁଛନ୍ତି ଯେ ହେ ରାଜନ୍, ତୁମେ ଏହି ବିଶ୍ୱଜିତି ଯଜ୍ଞ ଅନୁଷ୍ଠାନର ଫଳସ୍ୱରୂପ ଦେବତାମାନଙ୍କ ଉପରେ ବିଜୟ ପ୍ରାପ୍ତ ହୋଇ ସ୍ୱର୍ଗ ରାଜ୍ୟ ପ୍ରାପ୍ତ ହୋଇଛ ସତ, କିନ୍ତୁ ତୁମେ ଯଦି ସବୁଦିନ ପାଇଁ ଏହି ସ୍ୱର୍ଗ ରାଜ୍ୟରେ ରହିବାକୁ ଚାହଁ ତାହେଲେ ତୁମକୁ ସତ ଅଶ୍ୱମେଧ ଯଜ୍ଞ କରିବା ଆବଶ୍ୟକ। ତୁମେ ଯଦି ତୁମର ସ୍ଥିତିକୁ ସୁଦୃଢ଼ କରିବାକୁ ଚାହଁ, ସ୍ଥାୟୀ ଭାବରେ ଇନ୍ଦ୍ରପଦରେ ରହିବାକୁ ଚାହଁ, ତାହେଲେ ତୁମକୁ ଏକ ଶତ ଅଶ୍ୱମେଧ ଯଜ୍ଞ କରିବାକୁ ହେବ। କାରଣ ସ୍ୱର୍ଗର ରାଜା ଇନ୍ଦ୍ର, ତାଙ୍କର ନାମ ହେଉଛି ପୁରନ୍ଦର, ସେ ଏକ ଶତ ଅଶ୍ୱମେଧ ଯଜ୍ଞ ଅନୁଷ୍ଠାନ କରି ସ୍ୱର୍ଗ ରାଜ୍ୟର ରାଜା ଭାବରେ ଇନ୍ଦ୍ର ଭାବରେ ଅଭିଷିକ୍ତ ହୋଇଛନ୍ତି। ତେଣୁ ତୁମେ ମଧ୍ୟ ତାଙ୍କ ପରି ଯଦି ଶତ ଅଶ୍ୱମେଧ ଯଜ୍ଞ ଅନୁଷ୍ଠାନ କରିବ ତାହେଲେ ତୁମର ଏହି ଇନ୍ଦ୍ରପଦ ସ୍ଥାୟୀ ହୋଇଯିବ, ତୁମକୁ ଏଠାରେ ଆଉ କେହି ଇନ୍ଦ୍ରପଦରୁ ବିତାଡ଼ିତ କରିପାରିବେ ନା। ତେଣୁ ବ୍ରାହ୍ମଣମାନଙ୍କର ଏପରି ପରାମର୍ଶ ପ୍ରାପ୍ତ ହୋଇ ବଳି ମହାରାଜ ଶୁକ୍ରାଚାର୍ଯ୍ୟ ଏବଂ ଅନ୍ୟ ବ୍ରାହ୍ମଣମାନଙ୍କର ପ୍ରେରଣାରେ ଏକ ଶତ ଅଶ୍ୱମେଧ ଯଜ୍ଞ ଅନୁଷ୍ଠାନ କଲେ, ଯାହାଫଳରେ ତାଙ୍କର କୀର୍ତ୍ତି ଚତୁର୍ଦ୍ଦିଗରେ ପରିବ୍ୟାପ୍ତ ହେଲା ଏବଂ ସେଇଠାରେ ରହି ବଳି ମହାରାଜ ତାଙ୍କର ଶାସନ ଆରମ୍ଭ କଲେ। ତେଣୁ ଯେତେବେଳେ ସୁଖଦେବ ଗୋସ୍ୱାମୀ ଏହି ସ୍ୱର୍ଗର ବର୍ଣ୍ଣନା କରୁଥିଲେ ସେତେବେଳେ ପ୍ରକୃତ ପକ୍ଷେ ସେ ଗୋଟିଏ କଥା କହିଥିଲେ ଯେ କେଉଁମାନେ ଏହି ସ୍ୱର୍ଗ ରାଜ୍ୟକୁ ପ୍ରାପ୍ତ ହୋଇଥାନ୍ତି ଆଉ କେଉଁମାନେ ପ୍ରାପ୍ତ ହୁଅନ୍ତି ନା। ତେଣୁ ସେତେବେଳେ ସୁଖଦେବ ଗୋସ୍ୱାମୀ କହୁଥିଲେ ଯେ କେଉଁମାନେ ସ୍ୱର୍ଗ ରାଜ୍ୟକୁ ପ୍ରାପ୍ତ ହେବା ପାଇଁ ଯୋଗ୍ୟ ତେଣୁ କେଉଁମାନେ ଯୋଗ୍ୟ ନୁହନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ଯେଉଁମାନେ ଅଧାର୍ମିକ ଯାହା ନା ବ୍ରଜନ୍ତି ଅଧାର୍ମିକତା, ଅର୍ଥାତ୍ ଯେଉଁମାନେ ଅଧାର୍ମିକ ଧର୍ମ ଆଚରଣ କରନ୍ତି ନା, ଅର୍ଥାତ୍ ଧର୍ମଶାସ୍ତ୍ର ଅନୁସାରେ ଯେଉଁମାନେ ଆଚରଣ କରନ୍ତି ନାହିଁ ସେମାନଙ୍କୁ ଅଧାର୍ମିକ ବୋଲି କୁହାଯାଏ। ଯେଉଁମାନେ ମନଧର୍ମ ଆଚରଣ କରି ମନ ଇଚ୍ଛା ମନଧର୍ମ ଅନୁସାରେ ଧର୍ମ ଆଚରଣ କରିଥାନ୍ତି ବା କୌଣସି ଧର୍ମ ଅନୁଷ୍ଠାନ କରନ୍ତି ନାହିଁ ସେମାନଙ୍କୁ ଅଧାର୍ମିକ ବୋଲି କୁହାଯାଏ। ତେଣୁ ଏପରି ଅଧାର୍ମିକ ବ୍ୟକ୍ତିମାନେ ସେମାନଙ୍କର ସ୍ୱର୍ଗ ପ୍ରାପ୍ତ ସ୍ୱର୍ଗ ରାଜ୍ୟକୁ ପ୍ରାପ୍ତ ହେଇପାରିବେ ନା। ତାପରେ ଆଉ ଯେଉଁମାନେ ପ୍ରାପ୍ତ ହେବେ ନାହିଁ ନା ଅଧାର୍ମିତା ଖଳା ଅର୍ଥାତ ଯେଉଁମାନେ ଖଳ ବ୍ୟକ୍ତି ଦୁଷ୍ଟ ବ୍ୟକ୍ତି ବା ଯେଉଁମାନେ ଈର୍ଷା ପରାୟଣ ଅନ୍ୟ ପ୍ରତି ଈର୍ଷା ପରାୟଣ ସେପରି ବ୍ୟକ୍ତିମାନେ ସ୍ୱର୍ଗ ରାଜ୍ୟକୁ ପ୍ରାପ୍ତ ହୁଅନ୍ତି ନା ବା ସ୍ୱର୍ଗ ରାଜ୍ୟକୁ ଯାଇପାରନ୍ତି ନା। ସଂସାରରେ ଏପରି ଖଳ ବ୍ୟକ୍ତିମାନେ କ୍ରୂର ବ୍ୟକ୍ତିମାନେ ଭରି ରହିଛନ୍ତି। ଆମେ ଦେଖିବା ଯେପରି ସର୍ପ କ୍ରୂର ଏପରି ଚାଣକ୍ୟ ପଣ୍ଡିତ କହୁଛନ୍ତି ସର୍ପ କ୍ରୂର ଖଳ କ୍ରୂର ଯେପରି ସର୍ପ ଅତି ଦୁଷ୍ଟ ତାର ସର୍ପ ଅତ୍ୟନ୍ତ ଇଚ୍ଛା ପରା ତେଣୁ ସେହିପରି ଦୁଷ୍ଟ ବ୍ୟକ୍ତିମାନେ ଖଳ ବ୍ୟକ୍ତିମାନେ ସେମାନେ ମଧ୍ୟ ଇଚ୍ଛା ପରା କିନ୍ତୁ ସର୍ପାତ୍ କ୍ରୂର ତରହ ଖଳ ଯେ ସର୍ପଠାରେ ମଧ୍ୟ ଖଳ ବ୍ୟକ୍ତି ଅତ୍ୟନ୍ତ କ୍ରୂର କାରଣ ସର୍ପକୁ ମନ୍ତ୍ର ଔଷଧ ଦ୍ୱାରା ବଶୀଭୂତ କରାଯାଇପାରିବ କିନ୍ତୁ କ୍ରୂର ବ୍ୟକ୍ତିକୁ ଖଳ ବ୍ୟକ୍ତିକୁ ବଶୀଭୂତ କରାଯାଇପାରିବ। ତେଣୁ ଏହି ଖଳ ବ୍ୟକ୍ତିମାନେ ଯେଉଁମାନେ ଅନ୍ୟ ପ୍ରତି ଈର୍ଷା ପରାୟଣ ହୋଇଥାନ୍ତି ଅନ୍ୟର ସୌଭାଗ୍ୟ ଦର୍ଶନ କଲେ ସେମାନେ ସହ୍ୟ କରିପାରନ୍ତି ନାହିଁ। ଯଦି ଅନ୍ୟ କେହି ଭଲରେ ରହିଲା ବା ଅନ୍ୟ କେହି ଧନ ପ୍ରାପ୍ତ ହେଲା ବା ତାର ସୌଭାଗ୍ୟ ପ୍ରାପ୍ତି ହେଲା ବା କୌଣସି ଶୁଭ କାର୍ଯ୍ୟ ଅନୁଷ୍ଠାନ କଲା ବା ଧର୍ମ ଅନୁଷ୍ଠାନ କଲା ସେହି ଖଳ ବ୍ୟକ୍ତିମାନେ ସେସବୁ ସହ୍ୟ କରିପାରନ୍ତି ନାହିଁ। ସେଥିରେ ବାଧା ସୃଷ୍ଟି କରିବା ପାଇଁ ସେମାନେ ଚେଷ୍ଟା କରିଥାନ୍ତି। ସେମାନେ ଭାବନ୍ତି ମୋ ନିକଟରେ ଧନ ନାହିଁ ତା ନିକଟରେ କାହିଁକି ଧନ ଅଧିକ ତେଣୁ ସେମାନେ ଚାହିଁବେ କିପରି ତାର ଧନ ନଷ୍ଟ ହୋଇଯାଉ ବା ସେ ବ୍ୟକ୍ତି କିପରି ଦୁଃଖରେ ପଡୁ ତେଣୁ ଏପରି ବ୍ୟକ୍ତିମାନେ ପର ସୁଖରେ ଦୁଃଖୀ ହୋଇଥାନ୍ତି ଖଳ ବ୍ୟକ୍ତିମାନେ ଏବଂ ପର ଦୁଃଖରେ ସୁଖୀ ହୋଇଥାନ୍ତି ଏହା ହେଉଛି ସେମାନଙ୍କର ସ୍ୱଭାବ। ତେଣୁ ଏପରି ବ୍ୟକ୍ତିମାନଙ୍କର ସ୍ଥାନ ହେଉଛି ନର୍କ ସେମାନେ ସ୍ୱର୍ଗ ପ୍ରାପ୍ତ ହୋଇପାରନ୍ତି ନା ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ନର୍କ ରହିଛି ଏପରି ଈର୍ଷା ପରାୟଣ ବ୍ୟକ୍ତିମାନଙ୍କ ପାଇଁ। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ଖଳ ବ୍ୟକ୍ତିମାନେ ସେମାନେ ମଧ୍ୟ ସ୍ୱର୍ଗକୁ ପ୍ରାପ୍ତ ହୋଇପାରନ୍ତି ନା ଏବଂ ଅନ୍ୟ କେଉଁମାନେ ପ୍ରାପ୍ତ ହୁଅନ୍ତି ନାହିଁ ଯେଉଁମାନେ ଭୂତଦ୍ରୋହ ଅର୍ଥାତ୍ ଅନ୍ୟ ପ୍ରାଣୀମାନଙ୍କ ପ୍ରତି ଦ୍ୱେଷ ଆଚରଣ କରିଥାନ୍ତି ଶତ୍ରୁତା ଆଚରଣ କରିଥାନ୍ତି ବା ଜୀବ ହିଂସା କରିଥାନ୍ତି ଯେଉଁମାନେ ମାଂସାହାର କରୁଛନ୍ତି ସେମାନେ ସବୁ ଜୀବ ହିଂସା କରୁଛନ୍ତି ମାଛ ମାଂସ ଖାଇବା ମଧ୍ୟ ଜୀବ ହିଂସା ଅନ୍ୟ ପ୍ରାଣୀମାନଙ୍କୁ ବଧ କରାଯାଉଛି ନିଜର ଇନ୍ଦ୍ରିୟ ତୃପ୍ତି ପାଇଁ ବା ଅନ୍ୟ ପ୍ରାଣୀମାନଙ୍କ ପ୍ରତି ହିଂସା ଆଚରଣ କରିଥାନ୍ତି ଏପରି ବ୍ୟକ୍ତିମାନେ ମଧ୍ୟ ସ୍ୱର୍ଗ ପ୍ରାପ୍ତୀ ହୋଇପାରନ୍ତି ନା ବା ସ୍ୱର୍ଗକୁ ଯାଇପାରନ୍ତି ନା ଏବଂ ତା ସହିତ କହୁଛନ୍ତି ଯେ ଯେଉଁମାନେ ସଫା ଅର୍ଥାତ୍ ଯେଉଁମାନେ ସଫା ବ୍ୟକ୍ତି ଅନ୍ୟକୁ ଠକିଥାନ୍ତି ଏହା ହେଉଛି ମଣିଷର ଏକ ସ୍ୱଭାବ ଠକିବାର ପ୍ରବୃତ୍ତି ଏ ମଣିଷର ଗୋଟିଏ ଦୋଷ ଏବଂ ସମସ୍ତଙ୍କର ଏହି ଦୋଷ ରହିଥାଏ। ଯେଉଁ ବ୍ୟକ୍ତି ଅନ୍ୟ ବ୍ୟକ୍ତିକୁ ଯେତେ ଅଧିକ ଠକିପାରିଲା ସେ ନିଜକୁ ବୁଦ୍ଧିମାନ ବୋଲି ମନେ କରେ ତେଣୁ ସେ ଭାବେ ସେ ବହୁତ ଚାଲାକ ଯାହାକୁ ଠକିଦେଲା ସେ ଭାବେ ସେ ବହୁତ ବଡ଼ ଧୋକା ବ୍ୟକ୍ତି କିନ୍ତୁ ସେମାନେ ଜାଣନ୍ତିନି ଏ ଠକିବାର ପରିଣାମ କ'ଣ ତାର ଦଣ୍ଡ କ'ଣ ସେମାନେ ପ୍ରାପ୍ତ ହେବେ ତେଣୁ ଏପରି ଠକ ବ୍ୟକ୍ତିମାନେ ସେମାନଙ୍କ ପାଇଁ ମଧ୍ୟ ନର୍କ ରହିଛି। ପଞ୍ଚମ ସ୍ଥାନରେ ସୁଖଦେବ ଗୋସ୍ୱାମୀ ବିଭିନ୍ନ ନର୍କମାନଙ୍କର ବର୍ଣ୍ଣନା କରୁଛନ୍ତି ଯେ କିଏ କିପରି ପାପ କାର୍ଯ୍ୟ କଲେ କେଉଁ ନର୍କକୁ ପ୍ରାପ୍ତ ହୋଇଥାଏ ତେଣୁ ସଫା ବ୍ୟକ୍ତିମାନେ ସେମାନେ ସ୍ୱର୍ଗକୁ ପ୍ରାପ୍ତ ହୋଇପାରିବେ ନାହିଁ ଏବଂ ପୁଣି କହୁଛନ୍ତି ମାନି ନ ଯେଉଁମାନେ ଅତ୍ୟନ୍ତ ଦାମ୍ଭିକ ଯେଉଁମାନଙ୍କର ଅହଙ୍କାର ରହିଛି ଏହି ଦମ୍ଭ ବା ଅହଙ୍କାର ସେ ବିଭିନ୍ନ କାରଣରୁ ଆସିଥାଏ ଯେପରି ଆମେ ଗତକାଲି ଆଲୋଚନା କରୁଥିଲେ ଯେ ଉତ୍ତରକୂଳରେ ଜାତ ହେଲେ ଯେପରି ଅହଙ୍କାର ଜନ୍ମ ହେଇଥା ଜନ୍ମ ଐଶ୍ୱର୍ଯ୍ୟ ସୁତ ସ୍ତ୍ରୀ ଏଧ ମହାନ ମଦ ହୁମା ଅତି ଉତ୍ତରକୂଳରେ ଜାତ ହେଲେ ମଦ ଦମ୍ଭ ବା ଅହଙ୍କାର ଜାତ ଐଶ୍ୱର୍ଯ୍ୟ ଧନ ସମ୍ପତ୍ତି ପ୍ରାପ୍ତ ହେଲେ ଅହଙ୍କାର ଉତ୍ପନ୍ନ ହେଉଛି, ବା ବିଦ୍ୟା ଅର୍ଜନ କଲେ ଅହଙ୍କାର ପ୍ରାପ୍ତ ହେଉଛି, ବା ଅତ୍ୟଧିକ ସୁନ୍ଦର ହେଇଥିଲେ ଅହଙ୍କାର। ତେଣୁ ଏପରି ବ୍ୟକ୍ତିମାନେ ମାନିନ ଅହଙ୍କାରୀ ଦାମ୍ଭିକ, ସେମାନେ ମଧ୍ୟ ସ୍ୱର୍ଗ ରାଜ୍ୟକୁ ପ୍ରାପ୍ତ ହେଇପାରିବେ ନାହିଁ। ତେଣୁ ତା ସହିତ କାମିନ, ଯେଉଁମାନେ ଅତ୍ୟନ୍ତ କାମୀ ବ୍ୟକ୍ତି, ଯେଉଁମାନେ ଇନ୍ଦ୍ରିୟ ଭୋଗରେ ସବୁ ସମୟରେ ବ୍ୟସ୍ତ ରହିଥାନ୍ତି, ଯେଉଁମାନେ କାମୁକ ବ୍ୟକ୍ତି, ସେମାନେ ମଧ୍ୟ ସ୍ୱର୍ଗ ରାଜ୍ୟକୁ ପ୍ରାପ୍ତ ହେଇପାରନ୍ତି ନା, ସେମାନଙ୍କ ପାଇଁ ମଧ୍ୟ ନରକ ରହିଛି। ତେଣୁ ଏହିପରି ଭାବରେ ମାନିନ କାମିନ ଲୁବ୍ଧା, ଯେଉଁମାନେ ଲୋଭୀ ଲୋକ, ସବୁ ସମୟରେ ଧନ ସମ୍ପତ୍ତି ଅର୍ଜନ କରିବା ପାଇଁ ଲୋଭ କରିଥାନ୍ତି, ବା ଏପରିକି ଖାଦ୍ୟରେ ମଧ୍ୟ ଲୋଭ, ଅତ୍ୟାହାର ଯେତିକି ଆବଶ୍ୟକ ସେତିକି ଗ୍ରହଣ କରିବା ଉଚିତ, କିନ୍ତୁ ଆବଶ୍ୟକତା ଠାରୁ ଅଧିକ ଗ୍ରହଣ କରିବା ହେଉଛି ଲୋଭ। ତେଣୁ ଯେଉଁମାନେ ଲୋଭୀ ବ୍ୟକ୍ତି, ସେମାନେ ମଧ୍ୟ ସ୍ୱର୍ଗ ରାଜ୍ୟକୁ ପ୍ରାପ୍ତ ହେଇନଥାନ୍ତି। ତେଣୁ ଏହିପରି କହି ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଯେଉଁମାନଙ୍କ ନିକଟରେ ଏସବୁ ଗୁଣ ନଥାଏ, ଅର୍ଥାତ୍ ଯେଉଁମାନେ ସ୍ୱର୍ଗ ରାଜ୍ୟକୁ ପ୍ରାପ୍ତ ନହେବାର ଯେଉଁ ଗୁଣ କଥା ବର୍ଣ୍ଣନା କଲେ, ସେ କହୁଛନ୍ତି ଯେ ଯେଉଁମାନଙ୍କ ନିକଟରେ ଏସବୁ ଗୁଣ ନଥାଏ ସେମାନେ ସ୍ୱର୍ଗ ରାଜ୍ୟକୁ ପ୍ରାପ୍ତ ହେଇଥାନ୍ତି। ତେଣୁ ଏହିପରି ଭାବରେ ଆମେ ଦେଖିବା ଯେ ବଳି ମହାରାଜ ସେ ସ୍ୱର୍ଗ ରାଜ୍ୟ ଅଧିକାର କରିଛନ୍ତି, ନିଜର ଧର୍ମ ଅନୁଷ୍ଠାନ କରି, ଯଜ୍ଞ ଅନୁଷ୍ଠାନ କରି ସ୍ୱର୍ଗ ରାଜ୍ୟକୁ ପ୍ରାପ୍ତ ହୋଇଛନ୍ତି, ଏବଂ ତାଙ୍କର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ସେ ଏକଶତ ଅଶ୍ୱମେଧ ଯଜ୍ଞ ଅନୁଷ୍ଠାନ କରିଛନ୍ତି, ଯାହାଫଳରେ ତାଙ୍କର ଇନ୍ଦ୍ର ପଦବୀ ସୁଦୃଢ଼ ହେଇଛି। ଏହିପରି ଭାବରେ ସେ ସ୍ୱର୍ଗ ରାଜ୍ୟରେ ଶାସନ କରୁଛନ୍ତି, ଏବଂ ଏହିପରି ଯେତେବେଳେ ବଳି ମହାରାଜ ସ୍ୱର୍ଗରେ ଶାସନ କରୁଛନ୍ତି ଏବଂ ଦେବତାମାନେ ଆତ୍ମଗୋପନ କରିଛନ୍ତି, ସେତେବେଳେ ଦେବମାତା ଅଦିତି ନିଜର ପୁତ୍ରମାନଙ୍କର ଏତାଦୃଶ ଅବସ୍ଥା ଦର୍ଶନ କରି ସେ ଅତ୍ୟନ୍ତ ଦୁଃଖାଭିଭୂତ ହୋଇପଡ଼ିଛନ୍ତି। ତେଣୁ ଅଦିତି ଦେବମାତା, ଏହା ସ୍ୱାଭାବିକ ଯେ ପୁତ୍ରମାନଙ୍କର ଦୁଃଖରେ ମାତାଙ୍କର ଦୁଃଖ ହେବା ସ୍ୱାଭାବିକ, ତେଣୁ ଦେବମାତା ଏପରି ବିଷନ୍ନ ବଦନା ହୋଇ ଯେତେବେଳେ ତାଙ୍କ ଆଶ୍ରମରେ ଅବସ୍ଥାନ କରୁଛନ୍ତି, ସେତେବେଳେ ତାଙ୍କର ପତି ସ୍ୱାମୀ କର୍ତ୍ତକ ମୁନି, ଯିଏକି ମରିଚିଙ୍କର ପୁତ୍ର ଥିଲେ ଏବଂ ମରିଚି ବ୍ରହ୍ମାଙ୍କର ପୁତ୍ର ଥିଲେ, ତେଣୁ ସେ କର୍ତ୍ତକ ମୁନି ସେ ହେଉଛନ୍ତି ପ୍ରଜାପତି, ତେଣୁ ସେ ପ୍ରଜା ସୃଷ୍ଟି କରୁଛନ୍ତି। ତେଣୁ ଅସୁର ଏବଂ ଦେବତାମାନେ ତେଣୁ କର୍ତ୍ତକଙ୍କର ପୁତ୍ର, ଏମାନେ ପ୍ରକୃତ ପକ୍ଷେ ଭ୍ରାତା ଅସୁର ଏବଂ ଦେବତାମାନେ, ଅଦିତିଙ୍କର ପୁତ୍ର ହେଲେ ଦେବତାମାନେ, ଏବଂ କର୍ତ୍ତକ ମୁନିଙ୍କର ଦ୍ୱିତୀୟ ପତ୍ନୀ ଦିତିଙ୍କର ପୁତ୍ରମାନେ ହେଲେ ଦୈତ୍ୟ ବା ଅସୁରମାନେ। ତେଣୁ ଏମାନେ ସମସ୍ତେ କର୍ତ୍ତକ ମୁନିଙ୍କର ପୁତ୍ର, କିନ୍ତୁ ସେମାନଙ୍କର ମାତା ଭିନ୍ନ ଭିନ୍ନ ଅସୁର ଏବଂ ଦେବତାମାନଙ୍କର। ତେଣୁ ଯେତେବେଳେ ଅଦିତି ଏହିପରି ଭାବରେ ବିଷନ୍ନ ବଦନା ହୋଇ ତାଙ୍କର ଆଶ୍ରମରେ ନିବାସ କରୁଛନ୍ତି, ଏବଂ କର୍ତ୍ତକ ମୁନି ସେ ସମୟରେ ସେ ତପସ୍ୟା କରୁଥିଲେ, ସେ ସମାଧିରେ ଭଗବାନଙ୍କର ଧ୍ୟାନ କରୁଥିଲେ, ତେଣୁ ଯେତେବେଳେ ସେ ତାଙ୍କର ସମାଧି ଭଙ୍ଗ ହେଇଛି କର୍ତ୍ତକ ମୁନିଙ୍କର, ସେ ତାଙ୍କର ଆଶ୍ରମକୁ ଫେରି ଆସୁଛନ୍ତି, ସେତେବେଳେ ସେ ଦେଖୁଛନ୍ତି ଅଦିତିଙ୍କର ଆଶ୍ରମରେ ନିରାନନ୍ଦମୟ ବାତାବରଣ, ସେଠାରେ କୌଣସି ଆନନ୍ଦର ଚିହ୍ନ ପରିଲକ୍ଷିତ ହେଉନାହିଁ, ଚତୁର୍ଦ୍ଦିଗରେ ଏକ ଦୁଃଖମୟ ନିରାନନ୍ଦମୟ ବାତାବରଣ, କାହାର ଯେପରି ମନରେ ଉତ୍ସାହ ନାହିଁ, ଏବଂ ସ୍ୱୟଂ ଅଦିତି ସେ ବିଷର୍ଣ୍ଣ ବାଦନା ହୋଇ ରହିଛନ୍ତି, ତାଙ୍କର ମୁଖମଣ୍ଡଳ ମଳିନ ପଡ଼ିଯାଇଛି। ତେଣୁ ଏପରି ଅବସ୍ଥାରେ ଯେତେବେଳେ କଷ୍ଟମାନେ ଆଗମନ କରିଛନ୍ତି ଅତିଥିଙ୍କର ଆଶ୍ରମକୁ, ଏବଂ ଆଶ୍ରମରେ ନିରାନନ୍ଦମୟ ବାତାବରଣକୁ ଦର୍ଶନ କରୁଛନ୍ତି, ତା ସହିତ ଅତିଥିଙ୍କର ମଳିନ ମୁଖମଣ୍ଡଳକୁ ଦର୍ଶନ କରୁଛନ୍ତି, ତେଣୁ ସେ ଭାବୁଛନ୍ତି ନିଶ୍ଚିତ ଭାବରେ କିଛି ଏକ ଅଘଟଣ ଘଟିତ ହୋଇଛି। ତେଣୁ ଯେତେବେଳେ କଷ୍ଟମାନେ ଆସି ପ୍ରବେଶ କରୁଛନ୍ତି ଆଶ୍ରମରେ, ତାଙ୍କୁ ଅତିଥି ସ୍ୱାଗତ କରୁଛନ୍ତି ଏବଂ ସ୍ୱାମୀଙ୍କୁ ଉପଯୁକ୍ତ ଆସନ ପ୍ରଦାନ କରି ତାଙ୍କର ସତ୍କାର କରୁଛନ୍ତି। ଏହା ସ୍ତ୍ରୀର କର୍ତ୍ତବ୍ୟ, ଏକ ପତିବ୍ରତା ଆଜ୍ଞାନକାରିଣୀ ସ୍ତ୍ରୀ ସ୍ୱାମୀ ଅନେକ ଦିନ ପରେ ଯେତେବେଳେ ଗୃହକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି, ତାଙ୍କୁ ଏପରି ଭାବରେ ତାଙ୍କର ଆଦର ସତ୍କାର କରିବା କଥା। ତେଣୁ ଅତିଥି କଷ୍ଟମାନଙ୍କର ଏହିପରି ଭାବରେ ଆଦର ସତ୍କାର କରି ତାଙ୍କୁ ଆସନ ପ୍ରଦାନ କରୁଛନ୍ତି। ତେଣୁ କଷ୍ଟମାନେ ବର୍ତ୍ତମାନ ଆସନରେ ଉପବେଶନ କରି ସେ ଅତିଥିଙ୍କର ଏପରି ଅବସ୍ଥା ଏବଂ ଆଶ୍ରମର ଏପରି ଅବସ୍ଥା ଦର୍ଶନ କରି ତାଙ୍କୁ ପ୍ରଶ୍ନ କରୁଛନ୍ତି। ଅତି ଅଭଦ୍ରଂ ନ ବିପ୍ରାଣଂ ଭଦ୍ରେ ଲୋକେ ଗୁଣାଗତମ୍, ନ ଧର୍ମସ୍ ନ ଲୋକସ୍ ମୃତ୍ୟୁର ଛନ୍ଦନାବର୍ତ୍ତିନା। ତେଣୁ କଷ୍ଟ ମୁନି ଯିଏକି ସବୁ ସମୟରେ ଭଗବାନଙ୍କର ଚିନ୍ତନରେ ରହିଛନ୍ତି, ଭଗବାନଙ୍କର ଭକ୍ତ ଏବଂ ଭଗବାନଙ୍କର ଧ୍ୟାନରେ ରହିଥାନ୍ତି, ସେ ଯେତେବେଳେ ଅନେକ ଦିନ ପରେ ଗୃହକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି, ସେତେବେଳେ ସେ ପ୍ରଥମେ ଗୃହର ସମାଚାର ଜିଜ୍ଞାସା କରୁନାହାନ୍ତି। କିନ୍ତୁ ଏକ ସାଧାରଣ ଗୃହସ୍ଥ ଯେତେବେଳେ ଅନେକ ଦିନ ପରେ ଗୃହକୁ ପ୍ରତ୍ୟାବର୍ତ୍ତନ କରେ, ସ୍ୱାଭାବିକ ସେ ଗୃହର ଗୃହ ସମ୍ବନ୍ଧରେ ଜିଜ୍ଞାସା କରିବ ଯେ ଗୃହରେ ସବୁ କୁଶଳ ମଙ୍ଗଳ। କିନ୍ତୁ କଷ୍ଟମାନେ ଦେଖୁଛନ୍ତି ଆଶ୍ରମରେ ନିରାନନ୍ଦମୟ ବାତାବରଣ, ଅର୍ଥାତ୍ ସେ ଗୃହ ସମ୍ବନ୍ଧରେ ପ୍ରଥମେ ପ୍ରଶ୍ନ କରୁନାହାନ୍ତି। ତାଙ୍କର ପ୍ରଥମ ପ୍ରଶ୍ନ ହେଉଛି ଯେ ହେ ଭଦ୍ରେ